वासुदेवाय ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
कृष्ण కష్టపడి చేస్తుందంతా అన్ని భగవాన్ కృతం కలిగా ఒక్క సమయం భగవాన్ నృసింహదేవ కూడా ఒకసారి శ్రీమద్ భాగవతంలో సప్తం స్కందరే విస్తారంగా వర్ణన కలిగించి ప్రథమ అధ్యాయాలను కలిగి దశమ అధ్యాయ పర్యంత ఈ దశక అధ్యాయ భగవాన్ నృసింహదేవుడి ఒకసారి విస్తారంగా వర్ణన కలిగించి అన్ని స్థానాలను కూడా భగవాన్ నృసింహదేవుడి ఒకసారి వర్ణన కలిగించి ఇందుకు విస్తారంగా భాగవతం సప్తం స్కందరే వర్ణన కలిగించి ఈ నృసింహదేవుల కథ వస్తుంది. ఈ సప్తమ అధ్యాయ సప్తమ స్కంద భాగవతంలో ఈ వస్తుంది కర్మ వాసన వృత్తి వృత్తి విషయ కర్మ వాసన విషయంలో వర్ణన కలిగొచ్చి భాగవతం సప్తమ స్కందరే ఈ విషయ వర్ణన కలిగొచ్చి ଆମର ଯଦି ଶୁଭ କର୍ମ ବାସନା ହେବ ତାହେଲେ ଆମେ ଭଗବାନ ପ୍ରାପ୍ତ ହେବା, କିନ୍ତୁ ଅଶୁଭ କର୍ମ ବାସନାରେ ଆମର ଉନ୍ନତି ଆମେ ପ୍ରାପ୍ତ ହୋଇପାରିବା ନାହିଁ। ବୀରେନ୍ଦ୍ର ଶିବୁ ପ୍ରହ୍ଲାଦ ମହାରାଜ ତାଙ୍କର ଉଦାହରଣ। ପ୍ରହ୍ଲାଦ ମହାରାଜଙ୍କର ଉନ୍ନତ ଶୁଭ କର୍ମ ବାସନା ଥିଲା ଯେଉଁଥିପାଇଁ କି ଭଗବାନ ତାଙ୍କୁ ରକ୍ଷା କଲେ, କିନ୍ତୁ ବୀରେନ୍ଦ୍ର ଶିବୁ ଯିଏକି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଯିଏକି ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ ଏବଂ ବହୁତ ପ୍ରକାର ଚେଷ୍ଟା କରିଥିଲେ ଅମର ହେବା ପାଇଁ, ନିଜକୁ ଭଗବାନ ବୋଲି ସ୍ଥାପନ କରିବା ପାଇଁ, କିନ୍ତୁ ଅନ୍ତିମରେ ସେ ଭଗବାନଙ୍କ ଦ୍ୱାରା ନିହତ ହେଲେ। ଏହି ଭାଗବତଙ୍କ ସପ୍ତମ ସ୍କନ୍ଧରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମେ ସଂକ୍ଷେପରେ ବହୁତ ସଂକ୍ଷେପରେ ବର୍ଣ୍ଣନା କରିବା। ତେଣୁ ପ୍ରହ୍ଲାଦ ମହାରାଜ ଯୁଧିଷ୍ଠିର ମହାରାଜ ପ୍ରଶ୍ନ ପଚାରୁଛନ୍ତି ନାରଦ ମୁନିଙ୍କୁ ଯେ ପ୍ରହ୍ଲାଦ ମହାରାଜ ତ ଜଣେ ବହୁତ ଶୁଦ୍ଧ ଭକ୍ତ ଭଗବାନଙ୍କର, ତାଙ୍କର ବହୁତ ଭଲ ମନ ଥିଲା, ଶାନ୍ତ ଦାନ୍ତ ଏଇଭଳି ଭାବରେ ମଚଞ୍ଚଳ ଏଇଭଳି ଭାବରେ ବହୁତ ତାଙ୍କର ଭଲ ଗୁଣ ଥିଲା, ଛୋଟ ପିଲାଦିନରୁ ତାଙ୍କର ସବୁ ଭଲ ଗୁଣ ପ୍ରସ୍ତୁତ ହୋଇଥିଲା, କିନ୍ତୁ ଏଭଳି ସାଧୁ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ପ୍ରତି ଏବଂ ନିଜର ପୁତ୍ର ପ୍ରତି କେମିତି ହିରଣ୍ୟକଶିପୁ ଏଭଳି ଶତ୍ରୁତା ଆଚରଣ କଲେ, ତାଙ୍କୁ ମାରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲେ, ଏଇଟା ଶୁଣିଲେ ଆମକୁ ଅସମ୍ଭବ ଭଳି ଲାଗୁଛି, ଆର କାରଣ କ'ଣ? ତେଣୁ ଏ ପ୍ରଶ୍ନର ଉତ୍ତରରେ ନାରଦ ମୁନି ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି ଯେ ପ୍ରକୃତରେ ପ୍ରହ୍ଲାଦ ମହାରାଜ ଯିଏକି ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତ, ସବୁବେଳେ ଭକ୍ତ ଏବଂ ଭଗବାନଙ୍କର ଯେଉଁମାନେ ଭକ୍ତ ନୁହନ୍ତି ଅସୁର ଦେବ ଏବଂ ଅସୁର ଏହାଙ୍କ ଭିତରେ ସବୁବେଳେ ସଂଗ୍ରାମ ଲାଗି ରହିଛି। ଦେବତାମାନେ ହେଉଛନ୍ତି କିଏ ନା ଦୌ ଗୁରୁ ସୂର୍ଯ୍ୟ ଲୋକସ୍ମିନ ଦୈବ ଅସୁର ଗଚ ବିଷ୍ଣୁ ଭକ୍ତ ଭବେ ଦୈବ ଅସୁର ସ୍ଥ ବିପର୍ଯ୍ୟ। ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନଙ୍କୁ ଦେବତା ବି କହିଯାଉଛି, କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ସେମାନେ ହେଉଛନ୍ତି ଅସୁର। ତେଣୁ ସବୁ ସମୟରେ କାଳ କାଳ ଧରି ଏଇ ଦେବତା ଏବଂ ଅସୁରମାନଙ୍କ ସହିତ ଯୁଦ୍ଧ ଚାଲିଆସେ, ସବୁବେଳେ ପାଇଁ ଅସୁରମାନେ ଦେବତାମାନଙ୍କ ଭିତରେ ସବୁବେଳେ ଯୁଦ୍ଧ କରୁଛନ୍ତି। ତାର କାରଣ କ'ଣ? ନା ଦେବତାମାନେ କହୁଛନ୍ତି ଭଗବାନ ଅଛନ୍ତି, ଭଗବାନଙ୍କ ଶରଣରେ ଯିବା ଆମର କର୍ତ୍ତବ୍ୟ, ଆମର ଜୀବନ ଲକ୍ଷ୍ୟ ହେଉଛି ଭଗବାନଙ୍କ ଶରଣରେ ଯିବା, କିନ୍ତୁ ଅସୁରମାନେ କହୁଛନ୍ତି ଭଗବାନ ନାହାନ୍ତି। ଯଦି ବା କେହି ଭଗବାନ ଅଛନ୍ତି ତାହେଲେ ସେ ହେଉଛି ମୁଁ। ଏଇଭଳି ଭାବରେ ଭଗବତ ଗୀତା ଆପଣମାନେ ସ୍ୱର ସନ୍ଧ୍ୟାରେ ପଢ଼ିବେ ତ ଜାଣିବେ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ଲକ୍ଷଣ ହେଉଛି ଏଇଟା, ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ସେମାନେ କି ବଦ୍ଧଜୀବ ଏବଂ ମୁକ୍ତଜୀବ ଯଦି ତଫାତ ହେଉଛି ଏଇଟା, ଯେଉଁମାନେ ବଦ୍ଧଜୀବ ଆମେ ସମସ୍ତେ ହେଉଛି ବଦ୍ଧଜୀବ। ବଦ୍ଧଜୀବ କହିଲେ ଏ ଭୌତିକ ଜଗତରେ ଯେଉଁ ତ୍ରିଗୁଣ ରହିଛି, ସତ୍ୟଗୁଣ, ରଜଗୁଣ ଏବଂ ତମଗୁଣ, ଏଇ ତିନି ଗୁଣ ଭିତରେ ଆମେ ବନ୍ଧା ହେଇକି ରହିଛେ। ସେଥିପାଇଁ ଆମକୁ ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି ଏସବୁ ଦୁଃଖ ଭୋଗ କରିବାକୁ ପଡ଼ୁଛି। କିନ୍ତୁ ଯେଉଁମାନେ ମୁକ୍ତ ଜୀବ ସେମାନେ ତ୍ରିଗୁଣ ଭିତରେ ବନ୍ଧା ହେଇକି ନଥାନ୍ତି, ସେମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଥାନ୍ତି। ତେଣୁ ସେମାନଙ୍କୁ ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି ତାଙ୍କ ଦୋଷ ତାଙ୍କର ସେ ଆସେନି, ତାଙ୍କର ସେସବୁ ଆସେନି, ସେମାନେ ମୁକ୍ତ ଜୀବ। ତେଣୁ ମୁକ୍ତ ଜୀବ ମାନେ ଏ ଭୌତିକ ଜଗତକୁ ଆସିଥିବାରୁ ବଦ୍ଧ ଜୀବ ମାନେ ତାଙ୍କର ତାଙ୍କୁ ତାଙ୍କର ପଦାର୍ଥ ଅନୁସରଣ କରି ସେମାନେ ମଧ୍ୟ ଏଇ ବଦ୍ଧ ଏଇ ଭୌତିକ ଜଗତରୁ ସେମାନେ ମଧ୍ୟ ଉଦ୍ଧାର ପାଇପାରିବେ। ଏଇଭଳିଆ ବହୁତ ଉଦାହରଣ ଅଛନ୍ତି। ମୁକ୍ତ ଜୀବ କହିଲେ ସେ ସବୁଠି ଭଗବାନ ଦର୍ଶନ କରନ୍ତି। ପ୍ରହ୍ଲାଦ ମହାରାଜ ହେଉଛନ୍ତି ସେଇଭଳି ଜଣେ ମୁକ୍ତ ଜୀବ, ଯିଏକି ଭଗବାନଙ୍କୁ ସବୁଠାରେ ଦର୍ଶନ କରୁଥିଲେ। କିନ୍ତୁ ବଦ୍ଧ ଜୀବ ହେଉଛି ଯିଏକି କେଉଁଠି ଭଗବାନ ନାହାନ୍ତି ବୋଲି କହନ୍ତି, କେଉଁଠି ଭଗବାନ ନାହାନ୍ତି, ଏମିତିକି ମନ୍ଦିରରେ ମଧ୍ୟ ଭଗବାନ ନାହାନ୍ତି। କେତେ ଜଣ ଅଛନ୍ତି ସେମାନେ ଯୁକ୍ତି କରନ୍ତି ଭଗବାନ ସବୁଠାରେ ଅଛନ୍ତି, ମନ୍ଦିରକୁ କାହିଁକି ଯିବା ଆମେ। ଆମର ପ୍ରହ୍ଲାଦ ମହାରାଜ କୁହନ୍ତି ଯଦି ଭଗବାନ ସବୁଠାରେ ଅଛନ୍ତି ତାହେଲେ କଣ ମନ୍ଦିରରେ ନାହାନ୍ତି, ତାହେଲେ ମନ୍ଦିରକୁ କାହିଁକି ନ ଯିବା ଆମେ। ତେଣୁ ଏଇଭଳି ଭାବରେ ଅସୁରମାନଙ୍କର ବହୁତ ଯୁକ୍ତି ରହିଛି। ସେମାନେ କହନ୍ତି ଭଗବାନ ନାହାନ୍ତି, ନିଜକୁ ଭଗବାନ ବୋଲି ସ୍ଥାପନ କରନ୍ତି। ଆଜିକାଲି ଆମ ଓଡ଼ିଶା ଦେଶରେ ମଧ୍ୟ ବହୁତ ତଥାଗତ ଭଗବାନ ହେଇଯାଇଛନ୍ତି, କିନ୍ତୁ ଭଗବାନ ନିଜେ ଆସି ବିଭିନ୍ନ ସମୟରେ ବିଭିନ୍ନ ଯୁଗରେ ଆସି ସେ ସ୍ଥାପନ କରନ୍ତି ଯେ ଭଗବତ୍ତା କ'ଣ ଦେଖିଯାଆନ୍ତି। ତେଣୁ ପ୍ରହ୍ଲାଦ ମହାରାଜ ଯିଏକି ଜଣେ ଭଗବାନଙ୍କ ସୁନ୍ଦର ଭକ୍ତ, ଏଇ ଯେଉଁ ଭକ୍ତି ଆଚରଣ କରିବା ପାଇଁ ଯେକୌଣସି ଅବସ୍ଥାରେ ଜଣେ ଭକ୍ତି ଆଚରଣ କରିପାରିବେ। ପ୍ରହ୍ଲାଦ ମହାରାଜ ଯେତେବେଳେ ତାଙ୍କର ମା ଦୟାଜୀଙ୍କର ଗର୍ଭରେ ଥିଲେ ସେତେବେଳେ ସେ ଭକ୍ତି ଆଚରଣ କରୁଥିଲେ। ଦେଖନ୍ତୁ ଜଣେ ଗର୍ଭରେ ଗର୍ଭସ୍ଥ ସନ୍ତାନ ମଧ୍ୟ ଏଇ ଭକ୍ତିକୁ ଆଚରଣ କରିପାରିବେ। ତେଣୁ ଯେତେବେଳେ ଦେବତା ଏବଂ ଅସୁରମାନ ସବୁ ଯୁଦ୍ଧ ଚାଲିଥିଲା ସେତେବେଳେ ଅସୁରମାନେ ପରାଜିତ ହେଇଯାଇଛନ୍ତି, ସେହି ସମୟରେ ହିରଣ୍ୟକଶିପୁ ତାଙ୍କର ରାଜଧାନୀକୁ ତ୍ୟାଗ କରି ସେ ଚାଲିଯାଇଛନ୍ତି ମନ୍ଦର ପର୍ବତକୁ ତପସ୍ୟା କରିବା ପାଇଁ, ଅଧିକ ଶକ୍ତି ସଂଗ୍ରହ କରିବା ପାଇଁ, ଯେଉଁ ଶକ୍ତି ଦ୍ୱାରା ସେ ଦେବତାମାନଙ୍କୁ ପୁଣି ପରାସ୍ତ କରିପାରିବେ। ଏହିଭଳି ଭାବରେ ଯେତେବେଳେ ସେ ଚାଲିଯାଇଛନ୍ତି ଦେବତାମାନେ ଆସି ତାଙ୍କର ରାଜଧାନୀ ଲୁଣ୍ଠନ କରି ହିରଣ୍ୟକଶିପୁଙ୍କର ପତ୍ନୀ କୟାଧିକୁ ବନ୍ଦୀ କରି ନେଇଯାଇଛନ୍ତି। ବନ୍ଦୀ କରି ଦେଇଥିବା ସମୟରେ ନାରଦ ମୁନି ସେଇଠି ଆସି ପହଞ୍ଚନ୍ତି। ସେ ଇନ୍ଦ୍ରକୁ କହୁଛନ୍ତି ହେ ଦେବରାଜ, ଆପଣ ଦେବତାମାନଙ୍କର ରାଜା, ଆପଣ ଏଭଳି ଅନୀତି କାହିଁ କରୁଛନ୍ତି, ଏ ଜଣେ ପର ସ୍ତ୍ରୀ, ସେ ପୁଣି ତାଙ୍କର ଗର୍ଭସ୍ଥରେ ଗର୍ଭରେ ସନ୍ତାନ ରହିଛନ୍ତି, ତେଣୁ ତାଙ୍କୁ ଆପଣ ନେଇଯିବାଟା ତାଙ୍କ ପ୍ରତି ଅତ୍ୟାଚାର କରିବାଟା ଠିକ୍ ନୁହଁ। ଏଇଭଳିଆ ଯେତେବେଳେ ଇନ୍ଦ୍ରକୁ କହୁଛନ୍ତି ନାରଦ ମୁନି, ଇନ୍ଦ୍ରଦେବ କହୁଛନ୍ତି ଇଏ ନାରଦ ମୁନି, ମୁଁ ଆଙ୍କୁ କୌଣସି ଅତ୍ୟାଚାର କରିବା ପାଇଁ ନେଉନି, ଆଙ୍କର ଗର୍ଭରେ ଯେଉଁ ସନ୍ତାନ ରହିଛି ଇଏ ହେଉଛି ଅସୁର ସନ୍ତାନ, ତେଣୁ ଇଏ ଜନ୍ମ ହେଲେ ଆମେ ତାକୁ ହତ୍ୟା କରିବୁ, ସେଥିପାଇଁ ଆମେ ନେଉଛୁ। ତେଣୁ ନାରଦ ମୁନି କହୁଛନ୍ତି ଯେ ହେ ଦେବରାଜ, ଏ ଆଙ୍କର ଗର୍ଭରେ ଯେ ରହିଛନ୍ତି ସନ୍ତାନ ସେ ସାଧାରଣ ସନ୍ତାନ ନୁହନ୍ତି, ସେ ହେଉଛନ୍ତି ଜଣେ ଭଗବାନଙ୍କର ଭକ୍ତ। ତୁଇନା ପ୍ରାପ୍ତ ସଂସ୍ଥାନ ଅନନ୍ତ ଅନୁଚର ବଳି, ସେ ହେଉଛି ଭଗବାନଙ୍କର ଅନୁଚର, ଭଗବାନଙ୍କର ଶ୍ରେଷ୍ଠ ଭକ୍ତ, ତୁମେ ତାକୁ ହତ୍ୟା କରିପାରିବ ନାହିଁ। ଯେତେବେଳେ ଏଟା କହୁଛନ୍ତି ନାରଦ ମୁନି କଥାରେ ଇନ୍ଦ୍ର ତାଙ୍କର ମାତାଙ୍କୁ ତ୍ୟାଗ କରି କୟାଧିକୁ ତ୍ୟାଗ କରି ତାଙ୍କୁ ପ୍ରଦକ୍ଷିଣ କରି ତାଙ୍କୁ ପ୍ରଣାମ କରି ଚାଲିଯାଇଛନ୍ତି, ତାଙ୍କର ଦେହ ରାଜଧାନୀ ଯେଉଁ ରହି ଚଳକା କରି ଚାଲିଯାଇଛନ୍ତି। ତେଣୁ ନାରଦ ମୁନି କୟାଧିକୁ ନେଇ ତାଙ୍କର ଆଶ୍ରମକୁ ଯାଇ ସେଠି ଭଗବାନ କଥା ତାଙ୍କୁ କହୁଛନ୍ତି। ଆଶ୍ରମ କହିଲେ ଆମର ଏଇ ଗୋଟେ ଆଶ୍ରମ, ଏଠି ସବୁବେଳେ ଭଗବାନଙ୍କର ସେବା ପୂଜା ଚାଲିଛି, ଆପଣମାନଙ୍କର ଗୃହସ୍ଥ ଗୃହ ମଧ୍ୟ ଆମକୁ ଗୋଟେ ଆଶ୍ରମ, ଗୃହସ୍ଥ ଗୋଟେ ଆଶ୍ରମ ବୋଲି କୁହାଯାଇଛି। ଭଗବତ ଗୀତାରେ ଭଗବାନ କହିଛନ୍ତି ଚାତୁର୍ବର୍ଣ୍ଣ ମା ସୁଷ୍ଟମ ଗୁଣ କର୍ମ ବିଭାଗସ୍ୟ ଏବଂ ବିଷ୍ଣୁପୁରାଣ ମଧ୍ୟ ବର୍ଣ୍ଣନା କରାଯାଇଛି ବର୍ଣ୍ଣାଶ୍ରମ ଚାରୁ ତା, ଏ ଯେଉଁ ଆଶ୍ରମ ରହିଛି ଚାରୋଟି ଆଶ୍ରମ ରହିଛି ବ୍ରହ୍ମଚାରୀ ଗୃହସ୍ଥ ବାଣପ୍ରସ୍ଥ ଏବଂ ସନ୍ୟାସ ଏ ଆଶ୍ରମର ଉଦ୍ଦେଶ୍ୟ ହେଉଛି କଣ ନା ଅଜକୁମ୍ଭୀ ବିଜଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗ ସହ ସୁନୃଷ୍ଟି ଦେଶ ଧର୍ମ ସହ ସଂସିଦ୍ଧି ପୋଷଣ ଆମେ ଯେଉଁମାନେ ଗୃହସ୍ଥ ରହିଛେ ବିଶେଷ ଭାବରେ ମା ମାନେ ଅଛନ୍ତି ଗୃହସ୍ଥ ଭକ୍ତମାନେ ମଧ୍ୟ ଅଛନ୍ତି ତେଣୁ ଗୃହସ୍ଥର କର୍ତ୍ତବ୍ୟ ହେଉଛି କଣ ନା ଅଜକୁମ୍ଭୀ ବିଜଶ୍ରେଷ୍ଠା ସ୍ୱର୍ଣ୍ଣ ଆଦି ଋଷିଙ୍କୁ ସୁଦୂଷଣ କହୁଛନ୍ତି ଏ ବର୍ଣ୍ଣାଶ୍ରମ ବିଭାଗର ଲକ୍ଷଣ ହେଉଛି କଣ ନା ସୁନୃଷ୍ଟିତ ଧର୍ମସ୍ୟ ଗୃହସ୍ଥର ଯେଉଁ ଧର୍ମ ଅଛି ସେ ଧର୍ମ ଅଞ୍ଚଳରେ ସେ ଅନୁଷ୍ଠାନ କରୁଛି ସେତେବେଳେ ତାର ଲକ୍ଷ୍ୟ ହେବା କଥା ଯେ ସଂସିଦ୍ଧି ହରିଦୂଷଣ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବା ଇଏ ହେଉଛି ଆଶ୍ରମର ଲକ୍ଷଣ ତେଣୁ ଆପଣମାନଙ୍କର ଗୃହ ମଧ୍ୟ ଗୋଟେ ଆଶ୍ରମ କିନ୍ତୁ ଯଦି ଗୃହରେ ରହି ଆମେ ଭଗବାନଙ୍କର ହରିଙ୍କର ଭଜନ କଲେ ନାହିଁ ତାହେଲେ ସେମାନଙ୍କୁ ଗୃହସ୍ଥ ବୋଲି କୁହାଯିବ ନାହିଁ ସେମାନଙ୍କୁ ଗୃହ ମେଧି ବୋଲି କୁହାଯିବ ପ୍ରହ୍ଲାଦ ମହାରାଜ ତାଙ୍କ ପିତାଙ୍କୁ ସେ କଥା କହିବେ ତେଣୁ ଆଶ୍ରମ କହିଲେ ଯେଉଁଠି ଭଗବାନଙ୍କର ଭଜନ ହେଉଛି ଭଗବାନଙ୍କର ଆନନ୍ଦ ବିଧାନ କରାଯାଉଛି ସିଏ ହେଉଛି ଆଶ୍ରମ ଆମର ଏଇ ଆଶ୍ରମରେ ସକାଳ 4:30 ଆରମ୍ଭ କରି ରାତି 8:30 ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଭଗବାନଙ୍କ ବିଭିନ୍ନ ସେବାରେ ସେବା ପୂଜା ଚାଲିଛି ଭଗବାନଙ୍କର ନାମ କୀର୍ତ୍ତନ ଚାଲିଛି
ହରେ କୃଷ୍ଣ 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 ହରେ 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 ରାମ ରାମ ରାମ
ତେଣୁ ଆପଣମାନଙ୍କର ଘରେ ମଧ୍ୟ ଆପଣମାନେ ସେହିଭଳି ଭାବରେ ପୂଜା ସେବା ପୂଜା କରନ୍ତୁ କି ସମୟ ଭଗବାନଙ୍କର ନାମ କୀର୍ତ୍ତନ କରନ୍ତୁ ଯେଉଁ ଖାଦ୍ୟ ରୋଷେଇ କରୁଛନ୍ତି ତାକୁ ଭଗବାନଙ୍କୁ ଅର୍ପଣ କରନ୍ତୁ ଏହିଭଳି ଭାବରେ ଆପଣଙ୍କର ଗୃହସ୍ଥ ମଧ୍ୟ ଗୋଟେ ଆଶ୍ରମ ହେଇଯିବ ତେଣୁ ନାରଦମୁନି ତାଙ୍କର ଆଶ୍ରମକୁ ନେଇ କହିବାକୁ ଭଗବାନ କଥା କହୁଛନ୍ତି ନାରଦମୁନି ହେଉଛନ୍ତି ଭଗବାନଙ୍କର ଅବତାର ଭାଗବତ ପ୍ରଥମ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ନାରଦମୁନି ହେଉଛନ୍ତି ଭଗବାନଙ୍କର ଭକ୍ତର ଭକ୍ତ ଅବତାର ନାରଦମୁନି ତେଣୁ ବହୁତ ତଥାକଥିତ ଅସୁରମାନଙ୍କୁ ମଧ୍ୟ ସେ ଭକ୍ତରେ ପରିଣତ କରିଛନ୍ତି ବହୁତ ପ୍ରସିଦ୍ଧ ଭକ୍ତମାନେ ସବୁ ନାରଦମୁନିଙ୍କର ଭକ୍ତ ହେଇଛନ୍ତି ତାଙ୍କର ଶିଷ୍ୟମାନେ ପ୍ରସିଦ୍ଧ ଭକ୍ତ ସବୁ ହେଇଛନ୍ତି ତେଣୁ ପ୍ରହ୍ଲାଦ ମଧ୍ୟ ତାଙ୍କ ଭଳି ସେହିଭଳି ଭାବରେ ଜଣେ ପ୍ରସିଦ୍ଧ ଭକ୍ତ ନାରଦଙ୍କର ଶିଷ୍ୟ ନାରଦଙ୍କର ଯେତେବେଳେ ଭଗବାନ କଥା କହୁଛନ୍ତି ମା କୈଳାସଙ୍କୁ ସେତେବେଳେ ପ୍ରହ୍ଲାଦ ମହାରାଜ ଗର୍ଭ ଯାଇକି ସେ କଥା ଶୁଣୁଛନ୍ତି ତେଣୁ ଭଗବାନ କଥା କେତେ ଶକ୍ତିଶାଳୀ ଆପଣ ଏଇଠୁ ଅନୁମାନ କରିବେ ତେଣୁକରି ଉଦାହରଣ ଦିଆଯାଏ ଯେଉଁମାନେ ଆମେ ଯେମିତି ଔଷଧ ଖାଉଛେ ଯଥା ଗଦମ ବିଦ୍ୟତମଂ ଯଦ୍ରିଚ୍ଛା ଉପଯୁକ୍ତ ଯଦ୍ରିଚ୍ଛା ଯେମିତି ଆମେ ଔଷଧ ଖାଉଛେ ଔଷଧ ଖାଇଲେ ଆମେ ଜାଣିନେ କେମିତି ସେ ଔଷଧ କାର୍ଯ୍ୟ କରୁଛୁ କିନ୍ତୁ ଆମର ରୋଗଟି ଭଲ ହେଇଯାଉଛି ସେଭଳି ଭାବରେ ଭଗବାନ କଥା ମଧ୍ୟ ଗୋଟେ ଔଷଧ ତେବେ କଥା ଅମୃତମ ଭଗବାନ କଥାକୁ ଅମୃତ ସହିତ ତୁଳନା କରାଯାଇଛି ତେଣୁ ଭଗବାନ କଥା ଯିଏ ଯେକୌଣସି ଅବସ୍ଥାରେ ମଧ୍ୟ ସେ ଶୁଣିଲେ ତାର ଲାଭ ଅବସ୍ଥାର ତାପରେ ତାର ପ୍ରତିକ୍ରିୟା ରହିଛି ତାର ଫଳ ପ୍ରାପ୍ତ ହେବ ସେ ତେଣୁ ପ୍ରହ୍ଲାଦ ମାଙ୍କୁ ଗର୍ଭଣୀ ମଧ୍ୟ ଭଗବାନ କଥା ଶ୍ରବଣ କରୁଛନ୍ତି ତେଣୁ ଏଭଳି ଭାବରେ ନାରଦମୁନି ବିଷ୍ଣୁ ଭାବରେ ପୂଜା କରିଛନ୍ତି ଯେ ଏ କୈଳାସଙ୍କ ଗର୍ଭରେ ଯିଏ ରହିଛନ୍ତି ସେ ଏଇ କଥା ଶ୍ରବଣ କରନ୍ତୁ ସେ ଭଗବାନ ଭକ୍ତ ହୁଅନ୍ତୁ ଏଇଭଳି ଭାବରେ ଯେତେବେଳେ ଭଗବାନଙ୍କର ଭକ୍ତ ପ୍ରାର୍ଥନା କରନ୍ତି ସେତେବେଳେ ଭଗବାନ ତାଙ୍କର କଥାକୁ ସ୍ୱୀକାର କରନ୍ତି ତେଣୁ ପ୍ରହ୍ଲାଦ ମହାରାଜ ତାଙ୍କ ମାଙ୍କର ଗର୍ଭରେ ରହି ସେସବୁ ଭଗବାନ କଥା ଶ୍ରବଣ କରିଛନ୍ତି ଭଗବାନ ଭକ୍ତ ମାତୃ ଗର୍ଭରେ ରହିଛି ଭଗବାନ ଭକ୍ତ ହେଇଛନ୍ତି ଏବଂ ଅନେକ ଦିନ କାଳ ଅନେକ କାଳ ପର୍ଯ୍ୟନ୍ତ ମନ୍ଦର ପର୍ବତରେ ଯେଉଁ ହିରଣ୍ୟକଶିପୁ ତପସ୍ୟା କରୁଥିଲେ ଉଗ୍ର ତପସ୍ୟା କରୁଥିଲେ ସେଥିପାଇଁ ନାରଦମୁନି କୈଳାସଙ୍କୁ ସେ ବର ପ୍ରଦାନ କରିଥିଲେ ଯେ ତାଙ୍କର ସ୍ୱାମୀ ନ ଆସିବା ପର୍ଯ୍ୟନ୍ତ ସେ ସନ୍ତାନକୁ ପ୍ରସବ କରିବେ ନାହିଁ ତେଣୁ ବହୁତ ବର୍ଷ କାଳ ପ୍ରହ୍ଲାଦ ମହାରାଜ ତାଙ୍କ ମାଙ୍କର ଗର୍ଭରେ ଥିଲେ ତେଣୁ ଏଣେ ହିରଣ୍ୟକଶିପୁ ମନ୍ଦର ପର୍ବତରେ ଯେଉଁ ବସି ତପସ୍ୟା କରୁଛନ୍ତି ଉଗ୍ର ତପସ୍ୟା ଯେଉଁ ତପସ୍ୟା ଆମେ ଏଇ ପ୍ରହ୍ଲାଦ ମହାରାଜ କହୁଛନ୍ତି ଏଇ ଯୁଗରେ ବର୍ତ୍ତମାନ ଯୁଗରେ ଆମେ ତପସ୍ୟା 4 ତପସ୍ୟା ଆମ ପାଇଁ ରହିଛି କ'ଣ କ'ଣ ନା ଜୀବିତଂ ପାନଂ ସ୍ତ୍ରିୟଂ ସୁନା ଏଇ ଯାତ୍ରା ଅଧର୍ମ ଚତୁର୍ବିଧା ଏଇ ଯେଉଁ ଅଧର୍ମର ସ୍ଥାନ କଳିକୁ ଦେଇଛନ୍ତି ପରୀକ୍ଷିତ ମହାରାଜ ଏଇଥିରୁ ଯଦି ଆମେ ନିବୃତ୍ତ ହେବା ତାହେଲେ ଇଏ ହେଉଛି ବଡ଼ ତପସ୍ୟା ସକାଳେ ଭୋର ଯେଉଁ ରହିଛି ଯେଉଁ ସୂର୍ଯ୍ୟୋଦୟର 1.5 ଘଣ୍ଟା ପୂର୍ବରୁ ଏଇଟା ବ୍ରହ୍ମ ମୁହୂର୍ତ୍ତ କୁହାଯାଉଛି। ଏହି ସମୟରେ ଆମେ ଯଦି ଜାଗ୍ରତ ହେଇ ଭଗବାନଙ୍କର ସେବା ପୂଜା କରିବା ତାହେଲେ ଇଏ ଗୋଟେ ବଡ଼ ତପସ୍ୟା। ଦୁଇତ କ୍ରୀଡ଼ା ପାନ ନିଶାଦ୍ରବ୍ୟ ସେବନ ଯୋଉ ରହିଛି, ଦ୍ୟୁତମ ପାନ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ମାଛ ମାଂସ ରକ୍ଷଣ, ଏଇ ଯୋଉ ଚାରୋଟି ପାପର ସ୍ଥାନ ରହିଛି ଏଥିରୁ ଯଦି ଆମେ ନିବୃତ୍ତ ରହିବା ତାହେଲେ ଇଏ ମଧ୍ୟ ଗୋଟେ ବଡ଼ ତପସ୍ୟା। କିନ୍ତୁ ଅସୁର ମାନେ ଯୋଉ ତପସ୍ୟା କରନ୍ତି ସେ ତପସ୍ୟା ଦ୍ୱାରା ସେ ଅଧିକରୁ ଅଧିକ ଇନ୍ଦ୍ରିୟ ସୁଖ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରନ୍ତି। ତେଣୁ ହିରଣ୍ୟକଶିପୁ ସେଭଳି ଭାବରେ ଉଗ୍ର ତପସ୍ୟା ଏତେ କରିଥିଲେ ଯେ ଦେବତାମାନେ ମଧ୍ୟ ଭୟ କରିଗଲେ। ଏତେ ତପସ୍ୟା ଦ୍ୱାରା ସମସ୍ତେ ତାପ ଅନୁଭବ କଲେ, ରହିପାରିଲେନି, ଏତେ ଉତ୍ତାପ ସେମାନେ ପ୍ରାପ୍ତ ହେଲେ। ଦେବତାମାନେ ମଧ୍ୟ ଯାଇକି ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ ଯେ ହିରଣ୍ୟକଶିପୁ ଏଭଳି ଉଗ୍ର ତପସ୍ୟା କରୁଛି, ଆପଣ ଆମକୁ ରକ୍ଷା କରନ୍ତୁ ତା ଉଗ୍ର ତପସ୍ୟା। ତେଣୁ ବ୍ରହ୍ମା ତାଙ୍କର ପୁତ୍ରମାନଙ୍କ ସହିତ ଯାଇ ପହଞ୍ଚନ୍ତି ସେ ମଙ୍ଗଳ ପର୍ବତରେ। ଏତେ କଠିନ ତପସ୍ୟା ଉଗ୍ର ତପସ୍ୟା କରିଛି ଯେ ସେ ଦେଖାଯାଉନି, ତାଙ୍କର ଶରୀର ଲୋପ ହୋଇଯାଇଛି, ସେ ଉଇମୁଙ୍କା ହୋଇଯାଇଛି। ତେଣୁ ବ୍ରହ୍ମା ତାଙ୍କର କମଣ୍ଡଳରୁ କିଛି ଜଳ, ତାଙ୍କ କମଣ୍ଡଳରେ ଗଙ୍ଗା ଜଳ ଅଛନ୍ତି, ସେ କମଣ୍ଡଳରୁ କିଛି ଜଳ ଯେତେବେଳେ ପକେଇଲେ ସେ ସ୍ଥାନରେ, ସେତେବେଳେ ସେ ହିରଣ୍ୟକଶିପୁ ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେଲା। ତେଣୁ ହିରଣ୍ୟକଶିପୁ ଯେତେବେଳେ ବ୍ରହ୍ମାଙ୍କୁ ଦେଖିଲା ସେତେବେଳେ ସେ ବିଭିନ୍ନ ପ୍ରକାର ସବୁ ସ୍ତୁତି କରିଛନ୍ତି ହିରଣ୍ୟକଶିପୁ ବ୍ରହ୍ମାଙ୍କର ସ୍ତୁତି କରିଛନ୍ତି। ପ୍ରକୃତରେ ଭଗବାନ କିଏ ତାଙ୍କୁ ଜାଣିବାଟା ଏତେ ସହଜ ନୁହଁ। ଯେଉଁ ବିଭିନ୍ନ ଦେବତାମାନେ ଅଛନ୍ତି, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଗଣେଶ, ବିଭିନ୍ନ ଦେବାଦେବୀମାନେ ଅଛନ୍ତି, ତେଣୁ ଲୋକମାନେ ଜାଣନ୍ତିନି ପ୍ରକୃତରେ ଭଗବାନ କିଏ। ତେଣୁ କିଏ ଭାବୁଛନ୍ତି ବ୍ରହ୍ମା ହେଉଛନ୍ତି ଭଗବାନ, କିଏ ହେଉଛନ୍ତି ଶିବ ହେଉଛନ୍ତି ଭଗବାନ, କିଏ ହେଉଛନ୍ତି ଦେବୀ ମାନେ ଦେବୀ ମା ହେଉଛନ୍ତି ମୂଳ ଶକ୍ତି, ଏଭଳି ଭାବରେ ଅନେକ ଗଣେଶ ହେଉଛନ୍ତି ଭଗବାନ, ଏଭଳି ଭାବରେ ଅନେକ ଲୋକଙ୍କର ଅନେକ ମତ ରହିଛି। କିନ୍ତୁ ଭଗବାନ କିଏ? ସାଧୁ ଶାସ୍ତ୍ର ଗୁରୁ ଅନୁସାରେ ଆମେ ଜାଣିବା ଭଗବାନ ହେଉଛନ୍ତି, ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ଏତେ ଚାଷ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ଅନେକ ଭଗବାନଙ୍କର ଅବତାର ଆସନ୍ତି, ଆଜି ନୃସିଂହଦେବଙ୍କ ବିଷୟରେ ଆମେ କହୁଛେ। ଏଇଭଳି ଭାବରେ ବିଭିନ୍ନ ଯୁଗରେ ଭଗବାନଙ୍କ ବିଭିନ୍ନ ଅବତାର ସବୁ ଆସୁଛନ୍ତି। ସତ୍ୟଯୁଗରେ ଭଗବାନ ନୃସିଂହଦେବ ଉପରେ ଆସିଥିଲେ, ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଉପରେ ଆସିଥିଲେ, ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଯୁଗରେ ଆସନ୍ତି, ସବୁ ଦ୍ୱାପରେ ଆସନ୍ତି ନାହିଁ। ତେଣୁ ଏଇଭଳି ଭାବରେ ବିଭିନ୍ନ ଯୁଗରେ ଭଗବାନଙ୍କର ବିଭିନ୍ନ ଅବତାର ଆସନ୍ତି, କିନ୍ତୁ ସବୁ ଅବତାର ଯାହାଙ୍କ ପାଖରୁ ଆସନ୍ତି ସିଏ ହେଉଛନ୍ତି କୃଷ୍ଣ। କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ, କିନ୍ତୁ ଏକଥା ଅଧିକାଂଶ ଲୋକ ଜାଣନ୍ତି ନାହିଁ। ତେଣୁ ହିରଣ୍ୟକଶିପୁ ବ୍ରହ୍ମାଙ୍କୁ ଭଗବାନ ବୋଲି ଭାବିକରି ତାଙ୍କୁ ବହୁତ ପ୍ରକାର ସ୍ତୁତି କରିଛନ୍ତି, ଏବଂ ସ୍ତୁତି କଲା ପରେ ବ୍ରହ୍ମା କହୁଛନ୍ତି ତମେ କ'ଣ ଏଇ ଯେଉଁ ଉଗ୍ର ତପସ୍ୟା କଲ, ଏ ତପସ୍ୟାର ଫଳ କ'ଣ ଚାହୁଁଛ ମୋ ପାଖରୁ ମୁଁ ତମକୁ ପ୍ରଦାନ କରିବି, କ'ଣ ଫଳ ଚାହୁଁଛ କୁହ। ତେଣୁ ହିରଣ୍ୟକଶିପୁ କହୁଛନ୍ତି ଯେ ମୁଁ ଅମର ହେବା ପାଇଁ ଚାହୁଁଛି। ପ୍ରକୃତରେ ସମସ୍ତେ ଚାହାନ୍ତି, କେହି ମୃତ୍ୟୁ ବରଣ କରିବା ପାଇଁ ଚାହାନ୍ତି ନାହିଁ, ସମସ୍ତେ ଚାହାନ୍ତି ଏହି ମୃତ୍ୟୁକୁ ଏଡ଼େଇ ଯିବା ପାଇଁ, ଅମର ହେବା ପାଇଁ ସମସ୍ତେ ଚାହାନ୍ତି। କିନ୍ତୁ ଜାତ ସେହି ଧ୍ରୁବ ମୃତ୍ୟୁ, ଏ ଭୌତିକ ଜଗତରେ ଜଣେ ଜନ୍ମ ନେଇଛି ମାନେ ତାଙ୍କୁ ମୃତ୍ୟୁ ବରଣ କରିବାକୁ ପଡ଼ିବ, ଅବଶ୍ୟ ସେ ହେଉଛି ଶରୀରର ମୃତ୍ୟୁ। ଆମେ ହେଉଛେ ପ୍ରକୃତରେ ଆମର ମୃତ୍ୟୁ ନାହିଁ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି, ନା ଯାହା ଏତେ ମ୍ରିୟତି ବା କଦାଚିତ ନା ଏ ଭୂତା ଭକ୍ତାବାନ ଭୂୟ ଅଯୋନିତ୍ୟ ଶାଶ୍ୱତ ହୁଏ ପୁରାଣ ନା ମନ୍ୟତେ ନିମାନ ଶରୀର। ଆମର ପ୍ରକୃତରେ ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ନା ଯାହା ଏତେ ମ୍ରିୟତି ବା କଦାଚିତ ନା ଏ ଭୂତା ଭକ୍ତା ନା ଭୂୟ। ଏମିତି କେତେବେଳେ ସମୟ ନଥିଲା ଆମେ ଜନ୍ମ ହେଇଥିଲେ ବା ଭବିଷ୍ୟତରେ ଆମେ ଏମିତି କେତେବେଳେ ସମୟ ହବନି, ଯେତେବେଳେ ଆମେ ରହିବାନି। ଆମେ ହେଉଛେ ଅଜୟ, ଆମେ ହେଉଛେ ନିତ୍ୟ, ଆମେ ହେଉଛେ ଶାଶ୍ୱତ ନଅନ୍ୟତେ ଅନ୍ୟମାନ ଶରୀର। ଆମର ଶରୀରର ମୃତ୍ୟୁରେ ଆମର ମୃତ୍ୟୁ ହୁଏ ନାହିଁ, ନଅନ୍ୟତେ ଅନ୍ୟମାନ ଶରୀର। ତେଣୁ ଏ କଥା ଲୋକମାନେ ଜାଣନ୍ତି ନାହିଁ। ଭଗବତ ଭଗବାନ କହୁଛନ୍ତି ଯେ ମାମୁକ୍ୟ ପୁନର୍ଜନ୍ମ ଦୁଃଖାରେ ନ ଶାଶ୍ୱତ ନା କୁମତି ମହାତ୍ମା ସାଂସିଦ୍ଧି ପରମାଙ୍ଗତା। କେମିତି ଆମେ ଅମୃତ ପ୍ରାପ୍ତ ହେବା, କେମିତି ଆମେ ଅମର ହେଇପାରିବା ନା, ଭଗବାନଙ୍କୁ ଶରଣରେ ଗଲେ ଭଗବତୀତା ମଧ୍ୟ ଭଗବାନ କହୁଛନ୍ତି ମାନବ୍ୟ ଯେଉଁମାନେ ଭଗବାନଙ୍କୁ ପ୍ରାପ୍ତ ହେଇଛନ୍ତି ତାଙ୍କର ଆଉ ଏ ଭୌତିକ ଜଗତକୁ ଆସିବା ଦରକାର ନାହିଁ। ମାନବ୍ୟ ପୁନର୍ଜନ୍ମ ଦୁଃଖାଳୟ ମୋ ସାହସ ନା କୁହନ୍ତି, ସେମାନେ ଏଇ ଭୌତିକ ଜଗତକୁ ଆସିବେ ନାହିଁ, ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଦୁଃଖ ଭୋଗ କରିବେ ନାହିଁ। ସେମାନେ ହେଉଛନ୍ତି ମହାତ୍ମା, ସେମାନେ ଶ୍ରେଷ୍ଠ ସିଦ୍ଧି ଲାଭ କରିଛନ୍ତି। କିନ୍ତୁ ଏ କଥା ଅଧିକାଂଶ ଲୋକ ଜାଣନ୍ତି ନାହିଁ, ଶୁକ୍ରାହସଭାର ଲୋକ ଜାଣନ୍ତି ନାହିଁ। ତେଣୁ ସେମାନେ ଅନ୍ୟ ଉପାୟ ଚେଷ୍ଟା କରନ୍ତି କେମିତି ଆମେ ଅମର ହେବା। ହିରଣ୍ୟକଶିପୁ ସେହିଭଳି ଭାବରେ ଚେଷ୍ଟା କରୁଥିଲା ବ୍ରହ୍ମାଙ୍କର ବର ପାଇକିରି ଅମର ହେବା ପାଇଁ। କିନ୍ତୁ ବ୍ରହ୍ମା କହିଲେ ମୁଁ ତ ନିଜେ ଅମର ନୁହଁ, ବ୍ରହ୍ମାଙ୍କର ଯଦିଓ ଅନେକ କାଳ ଆୟୁଷ ରହିଛି, ଭଗବତୀତ ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ତାଙ୍କର ଗୋଟିଏ ଦିନର ପରିମାଣ ହେଉଛି 432 କୋଟି ବର୍ଷ। ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟତ ବ୍ରହ୍ମ ବିଦୁ 432 କୋଟି ବର୍ଷ, ହଜାର ଯୁଗ ଯୁଗରେ ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି। କିନ୍ତୁ ଏତେ ଆୟୁଷ ଥିଲେ ମଧ୍ୟ ତାଙ୍କର ସେଇଭଳି ଭାବେ ରାତ୍ରିର ପରିମାଣ ମଧ୍ୟ 432 କୋଟି ବର୍ଷ। କିନ୍ତୁ ଏଇଭଳି ଭାବରେ ତାଙ୍କର ମାସ ବର୍ଷ ହେଇକି 100 ବର୍ଷ ହେଇଗଲେ ତାଙ୍କୁ ମଧ୍ୟ ମୃତ୍ୟୁବରଣ କରିବାକୁ ପଡ଼ୁଛି। ତେଣୁ ବ୍ରହ୍ମା ଯେତେବେଳେ କହିଲେ ମୁଁ ତ ନିଜେ ଅମର ନୁହଁ, ତ ମୁଁ କେମିତି ଅମରଙ୍କର ପ୍ରଦାନ କରିବି। ତେଣୁ ହିରଣ୍ୟକଶିପୁ ଆଉ ଗୋଟିଏ ଉପାୟ ଚିନ୍ତା କଲା ଯେ ତାହେଲେ ମୋତେ ଏଇ ବର ପ୍ରଦାନ କରନ୍ତୁ, ମୁଁ ଦିନରେ ମରିବି ନାହିଁ ନା ତଥା ଆସୁ, ରାତିରେ ମରିବି ନାହିଁ ନା ତଥା ଆସୁ, ଭୂମିରେ ମରିବି ନାହିଁ ନା ତଥା ଆସୁ, ଜଳରେ ମରିବି ନାହିଁ ନା ତଥା ଆସୁ। ଏଇଭଳି ଭାବେ ଯେତେ ବର ମାଗିଲେ, ଅସ୍ତ୍ରରେ ମରିବି ନାହିଁ, ଶସ୍ତ୍ରରେ ମରିବି ନାହିଁ, ମନୁଷ୍ୟ ଦ୍ୱାରା ମରିବି ନାହିଁ, ପଶୁ ଦ୍ୱାରା ମରିବି ନାହିଁ, ଏଇଭଳି ଭାବରେ ହିରଣ୍ୟକଶିପୁ ଭାବିଲା ମୁଁ ଅମର ହେଇଗଲି। ତେଣୁ ବ୍ରହ୍ମା ସବୁ ବର ପ୍ରଦାନ କରିଦେଲେ, ଠିକ ଅଛି ତଥା ଆସୁ କରିଦେଲେ ସବୁଥିରେ। ତେଣୁ ହିରଣ୍ୟକଶିପୁ ଭାବିଲା ସେ ପ୍ରକୃତରେ ମୁଁ ଅମର ହେଇଗଲି। ଏବଂ ସେ ଅଷ୍ଟାଙ୍ଗ ଯେଉଁ ଯୋଗ ସିଦ୍ଧି ରହିଛି ସେ ଯୋଗ ସିଦ୍ଧି ମଧ୍ୟ ମାଗିଲା ଭଗବାନ ବ୍ରହ୍ମାଙ୍କ ଠାରୁ। ଏବଂ ସେ କହିଲା ମୋତେ କେହି ପରାସ୍ତ କରିପାରିବେ ନାହିଁ। ଏଇଭଳି ଭାବରେ ସବୁ ପ୍ରକାର ସିଦ୍ଧି ସେ ପ୍ରାପ୍ତ ହେଇଗଲେ, ଅସମ୍ଭବ ଭାବରେ ସବୁ ବିଭିନ୍ନ ପ୍ରକାର ଶକ୍ତି ସେ ପ୍ରାପ୍ତ ହେଲେ। ତେଣୁ ଏତେ ସବୁ ଶକ୍ତି ପ୍ରାପ୍ତ ହେଇ ଯେତେବେଳେ ଆମର ଗୋଟେ ଇଂରାଜୀରେ କଥା ଅଛି ଯେ ପାୱାର କରପ୍ଟ ଆବସୋଲ୍ୟୁଟ ପାୱାର କରପ୍ଟ ଆବସୋଲ୍ୟୁଟଲି। ଜଣଙ୍କର ଯଦି ଶକ୍ତି ଆସିଗଲା ତାହେଲେ ସେ ବିଭିନ୍ନ ପ୍ରକାର ଦୁର୍ନୀତିରେ ଆଶ୍ରୟ ଦୁର୍ନୀତି କରିବ, କାରଣ ବହୁତ ଶକ୍ତି ରହିଛି, କେହି ତାଙ୍କୁ ପରାଜିତ କରିପାରିବେ ନାହିଁ, ଅଜୟ ହେଇଯାଇଛନ୍ତି ସେ। ତେଣୁ ସମସ୍ତଙ୍କ ପ୍ରତି ସେ ଅତ୍ୟାଚାର କରିବେ, ବିଭିନ୍ନ ପ୍ରକାର କରପ୍ସନ୍ କରିବେ। ଏବଂ ଯାହାର ଆବସୋଲ୍ୟୁଟ ପାୱାର ରହିଛି, ଯାହାର ସର୍ବଶ୍ରେଷ୍ଠ ଶକ୍ତି ରହିଛି, ସେ ସବୁ ପ୍ରକାର ଅନୀତିରେ କାର୍ଯ୍ୟ କରିବ। ଯେଉଁମାନେ ବିଶେଷ ଭାବରେ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ତେଣୁ ଯେହେତୁ ହିରଣ୍ୟକଶିପୁ ସେ ଭଗବାନଙ୍କର ଭକ୍ତ ନୁହନ୍ତି, ହିରଣ୍ୟକଶିପୁଙ୍କର ଭାଇ ହିରଣ୍ୟକଶିପୁ ଭଗବାନ ସୁକର ରୂପରେ ଆସି ହତ୍ୟା କରିଥିଲେ, ତେଣୁ ସେ ଭଗବାନଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା, ଏତେ ଶକ୍ତି ଚାହୁଁଥିଲା, ଏତେ ଶକ୍ତି ମୁଁ ପ୍ରାପ୍ତ ହେବି ଯେ ମୁଁ ଭଗବାନ ମଧ୍ୟ ହତ୍ୟା କରିବି, ଏଇଭଳି ଭାବରେ ଚିନ୍ତା କରୁଥିଲା। ତେଣୁ ସବୁ ପ୍ରକାର ଦୁର୍ନୀତି ସେ ଆଶ୍ରୟ ନେଲା, ସବୁ ପ୍ରକାର ଅଧର୍ମ କାର୍ଯ୍ୟ କଲା। ଯେଉଁ ରହିଛି ଆମର ଭଗବତ ଗୀତାରେ ଭଗବାନ କହିଛନ୍ତି ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ମଧ୍ୟେ ତିଷ୍ଠନ୍ତି ରାଜସା, ଜଗନ୍ୟ ଗୁଣ ବୁଦ୍ଧିସ୍ଥା, ଅଧ ଗଚ୍ଛନ୍ତି ତାମସା। ଆପଣ ଯଦି ଧର୍ମ କାର୍ଯ୍ୟ କରିବେ ତାହେଲେ ଆନନ୍ଦରେ ରହିବେ, ସୁଖରେ ରହିବେ, ଯଦି ପୁଣ୍ୟ କାର୍ଯ୍ୟ କରିବେ ତାହେଲେ ସୁଖରେ ରହିବେ, ଯଦି ପାପ କାର୍ଯ୍ୟ କରିବେ ବା ଅଧର୍ମ କାର୍ଯ୍ୟ କରିବେ ତାହେଲେ ଦୁଃଖ ଭୋଗ କରିବେ। କିନ୍ତୁ ହିରଣ୍ୟକଶିପୁ କହିଲା ମୁଁ ଏଇଟାକୁ ଓଲଟେଇ ଦେବି, ଶାସ୍ତ୍ର ନିୟମକୁ ଉଲ୍ଲଂଘନ କରିଦେବି। ଇଏ ହେଉଛି ଅଷ୍ଟମାନଙ୍କର ଲକ୍ଷଣ, ଭଗବତୀତା ସ୍ୱର ସଦ୍ୟରେ ଭଗବାନ କହିଛନ୍ତି ସେ କଥା, ଯହ ଶାସ୍ତ୍ର ବିଧି ମୋ ସୂର୍ଯ୍ୟ ବକ୍ତୃତେ କାମ କାରକ ନ ସିଦ୍ଧି ମହାତ୍ମତି ନ ସୁଖ ନ ପରାଙ୍ଗତି ପ୍ରଭୃତି ଚ ନିବୃତ୍ତି ଚ ଜନାନ ବିଧୁରା ସୁରା। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ଶାସ୍ତ୍ରକୁ ଉଲ୍ଲଂଘନ କରନ୍ତି, ଶାସ୍ତ୍ର ନୀତିକୁ ଗ୍ରହଣ କରନ୍ତି ନାହିଁ। ଶାସ୍ତ୍ରରେ କୁହାଯାଉଛି ତମେ ଭଗବାନଙ୍କର ଶରଣରେ ଯାଅ, ଭଗବାନଙ୍କ ଶରଣରେ ଗଲେ ତମେ ଏଇ ଭୌତିକ ଜଗତରୁ ଉଦ୍ଧାର ପାଇବ। କିନ୍ତୁ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ କହନ୍ତି ଭଗବାନ ନାହାନ୍ତି, ଏ ଶାସ୍ତ୍ରକୁ ଆମେ ଗ୍ରହଣ କରିବୁ ନାହିଁ, ଆମେ ନିଜେ ନିଜର ଶାସ୍ତ୍ର ତିଆରି କରିବୁ। ଏଇଭଳି ଭାବରେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ହେଉଛି ଏଇଟା। ତେଣୁ ହିରଣ୍ୟକଶିପୁ ମଧ୍ୟ ସେଇଭଳି ଭାବରେ ଏଇ ଯେଉଁ ଶାସ୍ତ୍ରର ନିୟମ ରହିଛି, ଜଣେ ପୁଣ୍ୟ କାର୍ଯ୍ୟ କଲେ ସେ ଉନ୍ନତ ଲୋକକୁ ଯିବ, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ସ୍ୱର୍ଗ ଲୋକ ଇତ୍ୟାଦି କୁ ଯିବା ପାଇଁ ରହିଛି ନିୟମ ରହିଛି। ଯଦି ଆମେ ପୁଣ୍ୟ କାର୍ଯ୍ୟ କରିବା ତାହେଲେ ଆମେ ଉନ୍ନତ ଲୋକକୁ ଯିବା। ଆପଣମାନେ ଜାଣିଥିବେ ରାବଣ ସେଭଳି ଜଣେ ଅସୁର ସ୍ୱଭାବ ସୁନ୍ଦର ବ୍ୟକ୍ତି, ସେ କହୁଥିଲା ଏଇ ଶାସ୍ତ୍ର ନୀତି ଅନୁସାରେ ଆମେ କାର୍ଯ୍ୟ କରିବା ନାହିଁ, ଯେଉଁ ନିୟମ ରହିଛି ପୁଣ୍ୟ କାର୍ଯ୍ୟ କଲେ ଜଣେ ସ୍ୱର୍ଗକୁ ଯିବ ମୁଁ ସେଇଟାକୁ ଭଙ୍ଗ କରିଦେବି, ମୁଁ ଗୋଟେ ସିଡ଼ି ପକେଇଦେବି, ଯେଉଁ ସିଡ଼ି ଦ୍ୱାରା ଜଣେ ପୁଣ୍ୟ କାର୍ଯ୍ୟ ନକଲେ ମଧ୍ୟ ଜଣେ ଚେଷ୍ଟା ନିଜ ଚେଷ୍ଟାରେ ସିଡ଼ି ଚଢ଼ିକିରି ସ୍ୱର୍ଗ ଲୋକ ପ୍ରାପ୍ତ ହେବ, ଏଇଭଳି ଭାବରେ ସେ ଚିନ୍ତା କରୁଥିଲା। କିନ୍ତୁ ଶାସ୍ତ୍ର ଭଗବତାରେ ଭଗବାନ କହୁଛନ୍ତି ଯ ଶାସ୍ତ୍ର ବିଧି ମୁତ୍ସୃଜ୍ୟ ବର୍ତ୍ତତେ କାମ କାରକ ନ ସିଦ୍ଧି ମହାପତି ନ ସୁଖମ ନ କରାଙ୍ଗତି। ଯେଉଁମାନେ ଶାସ୍ତ୍ର ବିଧି ଉଲ୍ଲଂଘନ କରି କାର୍ଯ୍ୟ କରିବେ ସେମାନେ କେବେ ସିଦ୍ଧି ପ୍ରାପ୍ତ ହେଇପାରିବେ ନାହିଁ, ଆଉ ଶ୍ରେଷ୍ଠ ଗତି କଥା କ'ଣ କହିବା। ତେଣୁ ହିରଣ୍ୟକଶିପୁ ସବୁ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଲେ, ଅଧର୍ମ କାର୍ଯ୍ୟରେ ଲିପ୍ତ ରହିଲେ, କାରଣ ବହୁତ ଶକ୍ତି ସେ ପ୍ରାପ୍ତ ହେଇଛନ୍ତି। ସମସ୍ତଙ୍କୁ ଘୋଷଣାଙ୍କରେ କେହି ଭଗବାନଙ୍କର ଆରାଧନା କର ନାହିଁ, ମୁଁ ହେଉଛି ଭଗବାନ, ମୋର ସମସ୍ତେ ଆରାଧନା କର। ଏହିଭଳି ସମସ୍ତେ ମୁନି ଋଷିମାନେ ଯେ ଭଗବାନଙ୍କର ଯଜ୍ଞ କରୁଥିଲେ ହରେ
କୃଷ୍ଣ 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 ହରେ ହରେ
ହରେ ରାମ ହରେ ରାମ ରାମ ରାମ,
ଭଗବାନଙ୍କ ନାମ ଜପ କରୁଥିଲେ, ସେସବୁ ବନ୍ଦ କରିଦେଲେ, କେହି ହରିଙ୍କର ଭଜନ କରିବେ ନାହିଁ। ଭଜନ ଯଦି କରିବେ ତାହେଲେ ମୋର ଭଜନ କର। ଏଇଭଳି ଭାବରେ ଆମର ଇତିହାସରେ ବହୁତ ପ୍ରସିଦ୍ଧ ଅସୁରମାନେ ସବୁ ରହିଛନ୍ତି। ବେଣ ଗୋଟେ ଅସୁର ଥିଲେ, ରାବଣ ସେଭଳି ଭାବରେ ଗୋଟେ ଅସୁର ଥିଲେ, ହିରଣ୍ୟକଶିପୁ ମଧ୍ୟ ସେଭଳି ଭାବରେ ଜଣେ ଅସୁର, ଯେ କି ଭଗବାନଙ୍କର ଭଜନକୁ ବନ୍ଦ କରିଦେଇଥିଲେ। ଆମର ଭାରତବର୍ଷର ଅବସ୍ଥା ମଧ୍ୟ ସେଇଭଳି ହେବାକୁ ଯାଉଛି। ଆମର ଭାରତବର୍ଷ ଯେଉଁ କୁହାଯାଉଛି ସେକୁଲାର କଣ୍ଟ୍ରି, ଧର୍ମ ନିରପେକ୍ଷ କଣ୍ଟ୍ରି, ଧର୍ମ ନିରପେକ୍ଷ ଦେଶ, ଏଥିରେ କୌଣସି ଧର୍ମ କିଛି ଗ୍ରହଣ କରାଯିବ ନାହିଁ। ତେଣୁ ଆମର ଦେଶ ମଧ୍ୟ ସେଇ ଅବସ୍ଥାକୁ ବର୍ତ୍ତମାନ ଯାଉଛି। କିନ୍ତୁ ଶାସ୍ତ୍ର ନୀତି ଅନୁସାରେ, ଧର୍ମ ନୀତି ଅନୁସାରେ ଯଦି ରାଜାଙ୍କର କର୍ତ୍ତବ୍ୟ ହେଉଛି, ରାଜା ଯିଏ ସେ ହେଉଛନ୍ତି ଭଗବାନଙ୍କ ପ୍ରତିନିଧି, ସେ ଧର୍ମ ନୀତି ଅନୁସାରେ ଶାସନ କରିବା କଥା। କିନ୍ତୁ ବର୍ତ୍ତମାନ ଅବସ୍ଥା ଆମର ବିଶେଷ ଭାବରେ ଭାରତବର୍ଷରେ ଯେଉଁଠି ଭଗବାନଙ୍କର ଯେତେ ଅବତାର ଆସୁଛନ୍ତି, ଯେତେ ସାଧୁ ଶାସ୍ତ୍ର ଗୁରୁ ସବୁ ଅଛନ୍ତି, ସେଇ ଦେଶରେ ବର୍ତ୍ତମାନଙ୍କର ରାଜନେତାମାନେ ସେମାନେ ଧର୍ମକୁ ଗ୍ରହଣ କରୁନାହାନ୍ତି, ଧର୍ମ ନିରପେକ୍ଷ ବୋଲି କହୁଛନ୍ତି, ସେମାନେ ନିଜକୁ କହୁଛନ୍ତି, ଘୋଷଣା କରୁଛନ୍ତି। ତେଣୁ ଏଇଭଳି ଭାବରେ ହିରଣ୍ୟକଶିପୁ ମଧ୍ୟ ସେଇଭଳି ଭାବରେ ଘୋଷଣା କରୁଥିଲା। ତେଣୁ ସବୁ ପ୍ରକାର ଅଧର୍ମରେ ସେ ଲିପ୍ତ ରହିଥିଲା। ତେଣୁ ଦେବତାମାନେ ତ୍ରାହି ତ୍ରାହି ଭଗବାନଙ୍କୁ ଆରାଧନା କଲେ। ତେଣୁ ଭଗବାନ କହିଲେ ଯେ ଯଥା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ ଧର୍ମେ ମୈତ୍ର ବିଦ୍ୱେଷ ସବା ଆସୁ ବିନଶ୍ରୀ। ଜଣେ ଯେତେବେଳେ ଯଥା ଦେବତାମାନଙ୍କ ବିରୁଦ୍ଧରେ, ବେଦ ବିରୁଦ୍ଧରେ, ଗାଭୀ ବିରୁଦ୍ଧରେ, ବ୍ରାହ୍ମଣମାନଙ୍କ ବିରୁଦ୍ଧରେ, ଏଇଭଳି ସାଧୁମାନଙ୍କ ବିରୁଦ୍ଧରେ ଯଦି କାର୍ଯ୍ୟ କରିବେ ସେ ନିଶ୍ଚିନ୍ତ ଭାବରେ ଖୁବ୍ ଶୀଘ୍ର ତାଙ୍କର ବିନାଶ ହେବ। ତେଣୁ ଭଗବାନ କହିଲେ ଯେତେବେଳେ ହିରଣ୍ୟକଶିପୁ ତାର ପୁତ୍ର ବିରୁଦ୍ଧରେ କାର୍ଯ୍ୟ କରିବ, ପ୍ରହ୍ଲାଦ ବିରୁଦ୍ଧରେ କାର୍ଯ୍ୟ କରିବ, ସେତେବେଳେ ତାର ବିନାଶ ହେବ। ଏଇଭଳି ଭାବରେ କହି ଦେବତାମାନଙ୍କୁ ସେ ବିଦାୟ ଦେଇଛନ୍ତି। ତେଣୁ ହିରଣ୍ୟକଶିପୁ ବିସ୍ତାର ପ୍ରସଙ୍ଗ ରହିଛି, ଆମର ଖୁବ୍ କମ୍ ସମୟ। ତେଣୁ ହିରଣ୍ୟକଶିପୁ ଯେତେବେଳେ ଆସିଛନ୍ତି, ଯେ ରାଜ୍ୟ ଶାସନ କରୁଛନ୍ତି, ଏଇ ଭାବରେ ଧର୍ମନୀତି ଅନୁସରଣ କରୁନାହାନ୍ତି, ଧର୍ମନୀତି ଅନୁସରଣ ନ କରିକି ଶାସନ କରୁଛନ୍ତି। ସବୁ ଦେବତାମାନେ ଆସି ତାଙ୍କର ସେବା କରୁଛନ୍ତି, ଏତେ ଶକ୍ତି ତାଙ୍କର ହେଇଯାଇଛି। ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏଇ ତିନିଜଣ ଛାଡ଼ିଦେଲେ, ଆଉ ସମସ୍ତ ଦେବତାମାନେ ଆସି ତାଙ୍କର ସେବା କରୁଛନ୍ତି। ତେଣୁ ହିରଣ୍ୟକଶିପୁ ତାଙ୍କର ପୁତ୍ର ପ୍ରହ୍ଲାଦକୁ ଯେତେବେଳେ ଗୁରୁକୁଳକୁ ପଠେଇଛନ୍ତି ପାଠ ପଢ଼ିବା ପାଇଁ, ଗୁରୁକୁଳରେ ଷଣ୍ଢ ଏବଂ ଅମର୍କ ଏ ଦୁଇ ଜଣ ହେଉଛନ୍ତି ଶୁକ୍ରାଚାର୍ଯ୍ୟଙ୍କର ପୁତ୍ର। ଏଇ ଦୁଇ ଜଣଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ହରିଙ୍କ ବିଷୟରେ କିଛି କହିବ ନାହିଁ, ଧର୍ମ ଅର୍ଥ ଯେଉଁ ରହିଛି ସାମ ଦାନ ଦଣ୍ଡ ଭେଦ ରାଜନୀତି ଧର୍ମ ଏଇସବୁ ଜିନିଷ ପଢ଼ିବ, ଏଇ ଭଗବାନଙ୍କ ବିଷୟରେ ଏଇସବୁ ବିଷୟରେ କିଛି ପଢ଼ିବ ନାହିଁ, ଏଇଭଳି ଭାବରେ କହିଦେଇଛନ୍ତି। ତେଣୁ ସେ ସେଇଭଳି ଭାବରେ ପାଠ ପଢ଼ାଉଛନ୍ତି। କିନ୍ତୁ ଏଇ କିଛି ସମୟ କିଛି ଦିନ ପଢ଼ିଲା ପରେ ଯେତେବେଳେ ତାଙ୍କର ଗୁରୁମାନେ ଆଣିକି ତାଙ୍କୁ ଛାଡ଼ିଛନ୍ତି ପ୍ରହ୍ଲାଦକୁ ତାଙ୍କ ପିତାଙ୍କ ପାଖରେ, ତାଙ୍କ ପିତା ପଚାରୁଛନ୍ତି ତାଙ୍କୁ ତମେ କ'ଣ ଶ୍ରେଷ୍ଠ ପାଠ ପଢ଼ିଛ। ତେଣୁ ହିରଣ୍ୟକଶିପୁଙ୍କର ପ୍ରଶ୍ନର ଉତ୍ତରରେ ପ୍ରହ୍ଲାଦ ମହାରାଜ 5 ବର୍ଷ ବାଳକ ସେ କହୁଛନ୍ତି ତ ସାଧୁ ମନ୍ୟେ ଅସୁରବର୍ତ୍ତ ଦେଇନା ସଦା ସୁନ୍ଦୀନ ଧିଆ ମସଦ୍ରହାତ ହିଦ୍ୱାତ ଗୃହମନ୍ଦ କୂପମ ସାଧୁ ଯିଏ ତ ସାଧୁ ମନି ଅସୁରବର୍ଯ୍ୟ ଦେଇନା ଅସୁର ବର୍ଜ ତାଙ୍କ ପିତାଙ୍କୁ ସେ ଅସୁର ଶ୍ରେଷ୍ଠ ବୋଲି କହୁଛନ୍ତି, ସମ୍ବୋଧନ କରୁଛନ୍ତି, ପିତା ମାନେ ସମ୍ବୋଧନ ନ କରିକିରି ତାଙ୍କୁ କହୁଛନ୍ତି ଅସୁର ଶ୍ରେଷ୍ଠ। କିନ୍ତୁ ସେ କହୁଛନ୍ତି ଦେହିନା, ଯେଉଁମାନେ ଦେହ ଧାରଣ କରିଛନ୍ତି ସେମାନେ ସବୁବେଳେ ଯେହେତୁ ଅସତ ଶରୀର ଧାରଣ କରିଛନ୍ତି ସେତେବେଳେ ସମୟ ସେଥିପାଇଁ ସେମାନେ ସବୁବେଳେ ଉଦ୍ବିଗ୍ନ ଅବସ୍ଥାରେ ରହିଛନ୍ତି, ସମସ୍ତେ ଉଦ୍ବିଗ୍ନ ଅବସ୍ଥାରେ ରହିଛନ୍ତି, ସମସ୍ତେ ଭୟାତୁର ଅବସ୍ଥାରେ ରହିଛନ୍ତି। କାରଣ ସେମାନେ ଏ ଯେଉଁ ଶରୀର ପ୍ରାପ୍ତ ହୋଇଛନ୍ତି ଏ ଶରୀର ହେଉଛି ଅସତ ଶରୀର, ତେଣୁକରି ଯେଉଁ ଗୃହରେ ଭଗବାନଙ୍କର ଭଜନ ହେଉନି ସେ ଗୃହ ମନ୍ଦକୂପମ ବୋଲି କହୁଛନ୍ତି। ତେଣୁ ହିତାପାଦମ ଗୃହମନ୍ଦ କୂପମ ବନମ ଗତ ଧାରିମା ଶ୍ରେ, ସେ ଗୃହକୁ ତ୍ୟାଗ କରିକିରି ବଣକୁ ଯାଇକିରି ଭଗବାନ ହରିଙ୍କର ଆଶ୍ରୟ ନେବା ପାଇଁ ସେ କହୁଛନ୍ତି। ପ୍ରହ୍ଲାଦ ମହାରାଜ କଥା ଯେତେବେଳେ ଶୁଣିଲେ ହିରଣ୍ୟକଶିପୁ ଆଶ୍ଚର୍ଯ୍ୟ ହସିଦେଲେ, କିନ୍ତୁ ଛୋଟ ପିଲା ଇଏ ହରି କ'ଣ କହୁଛି, ମୁଁ ତ ଭଗବାନ, ମୋଠାରୁ ଆଉ କିଏ ବଡ଼ କିଏ ଅଛି ହରି କିଏ, ମୁଁ ତାଙ୍କୁ ହତ୍ୟା କରିବି, ଆଉ କିଛି ଦିନ ଗଲେ ଶକ୍ତି ମୁଁ ପ୍ରାପ୍ତ ହେଉଛି। ଏଇଭଳି ଭାବରେ ତାଙ୍କର ଗୁରୁ ପୁତ୍ରଙ୍କୁ କହିଲେ ଏସବୁ ହରିଙ୍କ ବିଷୟରେ କ'ଣ ତାଙ୍କୁ ଶିକ୍ଷା ଦେଉଛ ନା, ଆମେ ତ ତାଙ୍କୁ ସେସବୁ ଶିକ୍ଷା ଦେଉନୁ ନା, ତାହେଲେ କେଉଁଠୁ ଜାଣିଲେ କଥା। ଏଇଭଳି ଭାବରେ ତାଙ୍କୁ କହିକି ବିଦାୟ ଦେଇଛନ୍ତି। ତାଙ୍କର ଗୁରୁମାନେ ଏଇ ଷଣ୍ଢଙ୍କୁ ଅମର୍ତ୍ତ ତାଙ୍କୁ ବହୁତ ପ୍ରଶ୍ନ ପଚାରିଛନ୍ତି, ଏସବୁ ଶିକ୍ଷା ତାଙ୍କୁ ବହୁତ କଲ, କିନ୍ତୁ ସେ କିଛି କହିନାହାନ୍ତି, ପ୍ରହ୍ଲାଦ ମହାରାଜ ସେ କଥା କହିନାହାନ୍ତି। ତେଣୁ ତାପରେ ପୁଣି ଯେତେବେଳେ ରାଜନୀତି, ଏଇ ଯେଉଁ ଅର୍ଥନୀତି, ଦଣ୍ଡନୀତି ଏସବୁ ଶିକ୍ଷା ଦେଇକରି ଯେତେବେଳେ କିଛି ଦିନ ପରେ ତାଙ୍କୁ ପଠାଉଛନ୍ତି ହିରଣ୍ୟକଶିପୁ ପାଖକୁ, ସେତେବେଳେ ହିରଣ୍ୟକଶିପୁ ପଚାରୁଛନ୍ତି ତାହେଲେ କହ କ'ଣ ତମେ ଶ୍ରେଷ୍ଠ ଶିକ୍ଷା କରିଛ। ତେଣୁ ପ୍ରହ୍ଲାଦ ମହାରାଜ ମଧ୍ୟ ସେଇ କଥା କହୁଛନ୍ତି, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନଂ ଇତି ପୁଂସା ପିତା ବିଷ୍ଣୁ ଭକ୍ତି ସେ ନବଲକ୍ଷଣା କ୍ରିୟତେ ଭଗବତ ଯଥା ତନ୍ମନି ଅଧିତମ ଉତ୍ତମ। ଇଏ ହେଉଛି ଶ୍ରେଷ୍ଠ ଅଧିତମ ଶ୍ରେଷ୍ଠ ଶିକ୍ଷା ହେଉଛି ଏଇଟା। ଆମର ବର୍ତ୍ତମାନ ଯେଉଁ ସ୍କୁଲରେ ଶିକ୍ଷା ଦିଆହେଉଛି କ'ଣ ଶିକ୍ଷା ପିଲାମାନେ କରୁଛନ୍ତି, ଛୋଟ ପିଲାମାନେ ଅଛନ୍ତି, ବଡ଼ ପିଲାମାନେ ଅଛନ୍ତି, କଲେଜରେ ସ୍କୁଲରେ ବହୁତ ଶିକ୍ଷା ଦିଆହେଉଛି। ଚରେ ପ୍ରଭୁପାଦ ମହାରାଜ ଆମେରିକାର ଗୋଟେ ଇନଷ୍ଟିଚ୍ୟୁଟ୍କୁ ଯାଇଥିଲେ, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ବହୁତ ବିରାଟ ବଡ଼ ଟେକ୍ନୋଲୋଜି ସେଇଠି ରହିଛି। ପ୍ରଭୁପାଦ ମହାରାଜ ପଚାରିଲେ ତମର ଏଠି ବହୁତ ଶିକ୍ଷା ରହିଛି, ବହୁତ ଟେକ୍ନୋଲୋଜି ରହିଛି, କିନ୍ତୁ ଏମିତି କିଛି ଟେକ୍ନୋଲୋଜି ଅଛି ଯେଉଁ ଟେକ୍ନୋଲୋଜି ଦ୍ୱାରା ଆମେ ଜାଣିପାରିବା ଗୋଟେ ଜୀବନ୍ତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତି ଭିତରେ ତଫାତ କ'ଣ, ଜାଣିହେବ କିଛି ଟେକ୍ନୋଲୋଜି ଅଛି ସେଇଟା କେହି କିଛି କହିପାରିଲେନି। ସେମିତି କିଛି ଟେକ୍ନୋଲୋଜି ନାହିଁ ଆମର ଶିକ୍ଷାରେ, ସେମିତି କିଛି ଜ୍ଞାନ ଦିଆଯାଉ ନାହିଁ, କିନ୍ତୁ ପ୍ରକୃତ ଶିକ୍ଷା ହେଉଛି ଭଗବାନଙ୍କ ଭକ୍ତି କରିବା। ଏ ଭକ୍ତିର ନଅଟି ଅଙ୍ଗ ରହିଛି, ଶ୍ରବଣରୁ ଆରମ୍ଭ ହେଉଛି, ଆପଣମାନେ ଶ୍ରବଣ କରୁଛନ୍ତି ଇଏ ଗୋଟେ ଭକ୍ତିର ଅଙ୍ଗ, ଯାହାଦାନ କରୁଛନ୍ତି ଆମେ କଥା କୀର୍ତ୍ତନ କରୁଛୁ ଇଏ ଗୋଟେ ଭକ୍ତିର ଗୋଟେ ଅଙ୍ଗ ଯାହାଦାନ କରାଯାଉଛି, ଏବଂ ବିଷ୍ଣୁ ସ୍ମରଣ ଭଗବାନଙ୍କର ସ୍ମରଣ କରିବା ଏଇ ଯେଉଁ ନଅଟି ଅଙ୍ଗ ରହିଛି ତାପରେ ଏଇ ତିନୋଟି ହେଉଛି ମୁଖ୍ୟ, ଶ୍ରବଣ କୀର୍ତ୍ତନ ଏବଂ ସ୍ମରଣ। କିନ୍ତୁ ଯାହା ଏ କଥା ଯେତେବେଳେ ହିରଣ୍ୟକଶିପୁ ଶୁଣିଲା ଏଇ ଭକ୍ତିର ନଅଟି ଅଙ୍ଗ କଥା ପୁଣି କହୁଛି ପ୍ରହ୍ଲାଦ, ତେଣୁ ତାଙ୍କୁ ଏଇଠି ପଚାରିଲା, ତାଙ୍କ ଗୁରୁଙ୍କର ଯେଉଁ ଷଣ୍ଢଦେବ ଅମର୍ତ୍ତ ରହିଥିଲେ ତାଙ୍କ ଉପରେ ବହୁତ ବିରକ୍ତ ହେଲା, ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହେଲା ହିରଣ୍ୟକଶିପୁ। ତେଣୁ ତାଙ୍କର ଗୁରୁମାନେ କହୁଛନ୍ତି ଯେ ଆମେ ତାଙ୍କୁ ଏ ଶିକ୍ଷା ଦେଇନୁ, ତେଣୁ ହିରଣ୍ୟକଶିପୁ ପ୍ରହ୍ଲାଦ ପଚାରୁଛନ୍ତି ତମକୁ ଏ ଶିକ୍ଷା କିଏ ଦେଲା, ଭଗବାନ ବିଷୟରେ କେମିତି ତମେ ଜ୍ଞାନ ପ୍ରାପ୍ତ ହେଲ। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ମଧ୍ୟ କୃଷ୍ଣ ପରତ ସୁତ ବା ମିଥୋ ବିପର୍ଯ୍ୟୟିତ ଗୃହ ପ୍ରଦାନା ଅଦାନ୍ତ ବୋଧି ବିଶଦାନ୍ତ ମିଶ୍ରମ ପୁନଃ ପୁନଃ ଚର୍ବଣନା ନୈସାଂ ମଧ୍ୟସ୍ଥାବ ଗୁରୁକ୍ରମାଣ୍ଡ୍ରି ସ୍ପୃଶତି ଅନର୍ଥ ପ୍ରଗମ ଦଦର୍ଥ ମୟସାଂ ପାଦ ରୋଭିଷେକ ନିଷ୍କିଞ୍ଚ ନାନା ନ ଗୃଣୀତ ଯାବ। ଆମେ ଭଗବାନ ବିଷୟରେ ସେତେଦିନ ପର୍ଯ୍ୟନ୍ତ ଜାଣିପାରିବା ନାହିଁ, ଆମର ମତି ଭଗବାନ ପାଖରେ ଆସିବ ନାହିଁ, ନୈସାଙ୍ଗ ମଧ୍ୟସ୍ଥାବ ଗୁରୁକ୍ରମାଣ୍ଡ୍ରି କାହିଁକି ଆସିବ ନାହିଁ ନା ସ୍ପୃଶତି ଅନର୍ଥ ପ୍ରଗମ ଦଦର୍ଥ, ଆମ ଭିତରେ ବହୁତ ଆମର ଅନର୍ଥ ରହିଛି, ବହୁତ ମହିଳା ରହିଛି, ଯେଉଁଥିପାଇଁ କି ଆମେ ଭଗବାନଙ୍କୁ ଜାଣିପାରୁନାହିଁ। ତେଣୁ ନ ଗୁଣିତ ଯାବତ ସେ କେମିତି ଆମେ ତାଙ୍କୁ ଜାଣିବା ନା ନୈସାଙ୍ଗ ମଧ୍ୟ ସ୍ଥାନ ଗୁରୁ ପ୍ରମାଣି ସ୍ପୃଶତି ଅନର୍ଥ ପ୍ରଗମ ଦଦର୍ଥ ମହିଷାଂ ପାଦ ଧୋବି ସେକମ। ଆମେ ଯଦି ଜଣେ ମହିଷା ଜଣେ ମହାନ ବ୍ୟକ୍ତି ଜଣେ ସାଧୁଙ୍କର ପାଦପଦ୍ମରେ ଆଶ୍ରୟ ନେବା, ତାଙ୍କର ପାଦପଦ୍ମ ରେଣୁକୁ ଆମର ମସ୍ତକରେ ଧାରଣ କରିବା, ତାହେଲେ ଭଗବାନ ବିଷୟରେ ଆମେ ଜାଣିପାରିବା, ନହେଲେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ପରନ୍ତୁ ସୁତବା ନିଜ ଚେଷ୍ଟାରେ ହେଉ ବା ଅନ୍ୟ ଚେଷ୍ଟାରେ ହେଉ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ଜଣେ ସାଧୁଙ୍କର ସାଧୁ ଗୁରୁଙ୍କର ଆଶ୍ରୟ ନ ନେଲେ ଆମେ ଜାଣିପାରିବାନି ଭଗବାନ କିଏ ଆଉ ତାଙ୍କର କ'ଣ ଆଶ୍ରୟ ନେବା। ତେଣୁ ଏହିଭଳି ଭାବରେ ଯେତେବେଳେ ହିରଣ୍ୟକଶିପୁ କହୁଛନ୍ତି ପ୍ରହ୍ଲାଦ ମହାରାଜ, ସେତେବେଳେ ହିରଣ୍ୟକଶିପୁ ବହୁତ କ୍ରୋଧ ପ୍ରକାଶ କରିକି ପ୍ରହ୍ଲାଦଙ୍କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି, ପ୍ରହ୍ଲାଦଙ୍କୁ ଜୀବନରେ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ସେ ଆଦେଶ ଦେଇଛନ୍ତି ତାଙ୍କ ବୃତ୍ତିମାନଙ୍କୁ ଏହାକୁ ନେଇକି ମାରିଦିଅ। ଯେତେ ଚେଷ୍ଟା କଲେ ନିଆଁରେ ଜଳେଇଲେ ମଧ୍ୟ ପ୍ରହ୍ଲାଦ ମରୁନାହାନ୍ତି, ହାତୀ ଚଢ଼େଇଦେଲେ ମଧ୍ୟ ସେ ମରୁନାହାନ୍ତି, ପାହାଡ଼ ଉପରୁ ପକେଇଦେଲେ ମଧ୍ୟ ସେ ମରୁନାହାନ୍ତି, ସାପ ଗୋଟେ ଘରେ ରଖି ସାପ ଭିତରେ ସାପମାନଙ୍କ ପାଖରେ ରଖିଲେ ମଧ୍ୟ ସେ ମରୁନାହାନ୍ତି, ତାଙ୍କୁ ବିଷ ପ୍ରଦାନ କଲେ ମଧ୍ୟ ସେ ମରୁନାହାନ୍ତି। ତେଣୁ ଆମର ଗୋଟେ ଓଡ଼ିଆ କଥା ଅଛି, ରଖେ ହରି ମାରେ କିଏ, ମାରେ ହରି ରଖେ କିଏ। ଯଦି ଭଗବାନ ତାହାକୁ ସୁରକ୍ଷା ପ୍ରଦାନ କରିବେ କେହି ତାକୁ ତାର ଅସୁବିଧା କରିପାରିବେ ନାହିଁ, କିନ୍ତୁ ଭଗବାନ ଯଦି ଚାହିଁବେ ତାକୁ ମାରିବା ପାଇଁ କେହି ତାକୁ ସୁରକ୍ଷା ଦେଇପାରିବେ ନାହିଁ। ଆପଣମାନେ ଶୁଣୁଥିବେ ନେପାଳରେ ଯେଉଁ ଭୂମିକମ୍ପ ହେଲା, ଏତେ ଲୋକ ମରିଗଲେ କିନ୍ତୁ ତଥାପି କେତେ ଲୋକ ଜୀବନ ପାଇଗଲେ, ବହୁତ ଦିନ କାଳ ଭିତରେ ରହିକି ମଧ୍ୟ ସେମାନେ ପୁଣି ଜୀବନ ଧାରଣ କରିଛନ୍ତି। ଭଗବାନ ଯାହା ସୁରକ୍ଷା କରିବା ପାଇଁ ଚାହିଁବେ କେହି ତାଙ୍କୁ ମାରିପାରିବେ ନାହିଁ। ତେଣୁ ଯେତେବେଳେ ହିରଣ୍ୟକଶିପୁ ଭୟ କରିଗଲା, ଯଦିଓ ଏତେ ଶକ୍ତି ରହିଛି ଦେବତାମାନେ ତାଙ୍କୁ ଭୟ କରିକି ତାଙ୍କର ସେବା କରୁଛନ୍ତି, କିନ୍ତୁ ଗୋଟେ ଛାରାନ୍ୟ ବାଳକ ନିଜର ପୁଅ 5 ବର୍ଷ ବାଳକକୁ ସେ ହତ୍ୟା କରିପାରୁନାହାନ୍ତି, ତେଣୁ ସେ ଭୟ କରିଯାଇଛନ୍ତି। ତେଣୁ ଗୁରୁପୁତ୍ରମାନେ ସଣ୍ଡୈବ ଅମର୍ତ ସେ କହିଲେ ଆପଣ ଭୟ କରନ୍ତୁ ନାହିଁ, ଏ ଛୋଟ ପିଲା ବାଳକ ମତି ଆର ମନ ବଦଳିଯିବ, ଆମେ ସେତେଦିନ ପର୍ଯ୍ୟନ୍ତ ଆମେ ଶିକ୍ଷା ଦେବା, ଆମର ପିତା ଶୁକ୍ରାଚାର୍ଯ୍ୟ ଆସିଲେ ସେ ତାଙ୍କୁ ଠିକ୍ କରିଦେବେ କହିକି ତାଙ୍କୁ ନେଇଯାଇଛନ୍ତି। ତେଣୁ ନେଇକିରି ପୁଣି ତାଙ୍କର ଯେମିତି ଯେଉଁ ତରାଜିତ ଶିକ୍ଷା ରହିଛି ସେଇ ଶିକ୍ଷାକୁ ଦେଇଛନ୍ତି। ପ୍ରହ୍ଲାଦ ମହାରାଜ ଥରେ ତାଙ୍କର ଗୁରୁମାନେ ଯେତେବେଳେ ରହି ନଥିଲେ, ସ୍କୁଲ ନଥିଲେ, ବାହାରକୁ ଯାଇଥିଲେ କୌଣସି କାର୍ଯ୍ୟରେ, ସେହି ସମୟରେ ତାଙ୍କର ସାଙ୍ଗ ବାଳକମାନଙ୍କୁ 5 ବର୍ଷର ସବୁ ବାଳକମାନେ ଅଛନ୍ତି, ତାଙ୍କୁ ସେ ଶିକ୍ଷା ଦେଉଛନ୍ତି। ସପ୍ତମ ସ୍ତମ ଷଷ୍ଠ ଅଧ୍ୟାୟରେ ବହୁତ ଶିକ୍ଷା ସେ ଦେଇଛନ୍ତି। ତେଣୁ ସେ କହୁଛନ୍ତି ଛୋଟ ପିଲାମାନଙ୍କୁ ଆପଣ ଆଗେ କରନ୍ତୁ, ଆରମ୍ଭ କରନ୍ତୁ, ମୁଁ ଠିକ୍ ସମୟରେ କ'ଣ କରିବି। ତେଣୁ ସେ କହୁଛନ୍ତି ଯେ କୁମାର ଆଚାର୍ଯ୍ୟ ପ୍ରାଜ୍ଞ ଧର୍ମା ଭାଗବତା ନିହ ଦୁର୍ଲଭମ ମାନୁଷ ଜନ୍ମ ତଦପି ଅଶୁଭମ ଅର୍ଥଦମ। 5 ବର୍ଷର ବାଳକ ସେମାନଙ୍କର କ'ଣ, ସେମାନଙ୍କର ଖେଳିବା କଥା। ତେଣୁ ଯେତେବେଳେ ସାର୍ ନାହାନ୍ତି ତାହେଲେ ସେମାନେ ଚାହୁଁଛନ୍ତି କେମିତି ଖେଳା ଖେଳି କରିକି ସମୟ କଟେଇ ଦେବେ, କିନ୍ତୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଏ ବାଳକମାନେ ଏଇ କୁମାର ଅବସ୍ଥାରୁ ଯେଉଁ 5 ବର୍ଷ ପର୍ଯ୍ୟନ୍ତ କୁମାର ବୟସ ବୋଲି କୁହାଯାଉଛି, ଏଇ କୁମାର ଅବସ୍ଥାରେ କୁମାର ଆଚାର୍ଯ୍ୟ ପ୍ରାଜ୍ଞ ଏଇ ଅବସ୍ଥାରେ ଜଣେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେବା କଥା। ଏଇ ପ୍ରକୃତ ଜ୍ଞାନ କ'ଣ ନା ଧର୍ମାନ୍ ଭାଗବତାନ୍ ଇହ, ଭାଗବତ ଧର୍ମ ହେଉଛି ପ୍ରକୃତ ଜ୍ଞାନ। ଯେଉଁ ଧର୍ମ ଯେଉଁ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି ସେ ହେଉଛି ଭାଗବତ ଧର୍ମ, ସେଇ ଜ୍ଞାନ ପ୍ରାପ୍ତ ହେବା ସେ ହେଉଛି ଶ୍ରେଷ୍ଠ ଜ୍ଞାନ। ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଯେଉଁ ଜ୍ଞାନ ଭିତରେ ମୁଁ ହେଉଛି ଅଧ୍ୟାତ୍ମ ବିଦ୍ୟା ବିଜ୍ଞାନ, ଅଧ୍ୟାତ୍ମ ବିଦ୍ୟା ହେଉଛି ଶ୍ରେଷ୍ଠ ବିଦ୍ୟା, ସେ ଭଗବାନ ସମ୍ବନ୍ଧ ଜ୍ଞାନ ହେଉଛି ଶ୍ରେଷ୍ଠ ଜ୍ଞାନ। ତେଣୁ ତାଙ୍କର ସାଙ୍ଗ ବାଳକମାନେ କହୁଛନ୍ତି ଆମେ ଛୋଟ ପିଲା ଆଉ ବର୍ତ୍ତମାନ କ'ଣ ଏସବୁ ଶିକ୍ଷା କରିବା, ଆମେ ବଡ଼ ହେଲେ କରିବା। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ନା ନା, ଇଏ ଯେଉଁ ବଂଶ ଜନ୍ମ ଆମେ ପ୍ରାପ୍ତ ହେଇଛେ, ବହୁ ଜନ୍ମ ପରେ ଆମେ ଏଇ ଜନ୍ମ ପ୍ରାପ୍ତ ହେଇଛେ, 80 ଲକ୍ଷ ଜନ୍ମ ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି, କିନ୍ତୁ ଅଧ୍ରୁବମ ଇଏ ଆମେ ଜାଣିପାରିବାନି କାହାର କେତେ ବର୍ଷ ଆୟୁଷ ରହିଛି, କିଏ ଛୋଟ ପିଲା ମଧ୍ୟ ମୃତ୍ୟୁବରଣ କରୁଛି, କିଏ ବୃଦ୍ଧ ବୟସରେ ମୃତ୍ୟୁବରଣ କରୁଛନ୍ତି। ତେଣୁ କିନ୍ତୁ ଅଧ୍ରୁବମ ହେଲେ ମଧ୍ୟ ଅର୍ଥଦମ ଏଇ ମନୁଷ୍ୟ ଜନ୍ମରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏଇ ମନୁଷ୍ୟ ଜନ୍ମରେ ଆମେ ଯଦି ଭଗବାନଙ୍କର ଭଜନ କରିବା ତାହେଲେ ଆମେ ଭଗବାନ ପ୍ରାପ୍ତ ହେଇପାରିବା, ଏ ମାନବ ଜନ୍ମର ଶ୍ରେଷ୍ଠ ସିଦ୍ଧି ଆମେ ଲାଭ କରିପାରିବା। ଏହିଭଳି ଭାବରେ ଯେତେବେଳେ ଶିକ୍ଷା ଦେଇଛନ୍ତି, ତାପରେ ଯେତେବେଳେ ତା ପରଦିନ ତାଙ୍କର ସାର୍ ମାନେ ଆସିଯାଇଛନ୍ତି, ସେତେବେଳେ ଦେଖିଲେ ସମସ୍ତେ ପିଲା ହରି କୀର୍ତ୍ତନ କରୁଛନ୍ତି, ହରିନାମ କୀର୍ତ୍ତନ କରୁଛନ୍ତି। ତେଣୁ ସେ ଭୟ କରି ପ୍ରହ୍ଲାଦ ନେଇକି ପୁଣି ତାଙ୍କର ପିତାଙ୍କ ପାଖରେ ଛାଡ଼ି ଦେଇଛନ୍ତି। ତେଣୁ ପିତା ହିରଣ୍ୟକଶିପୁ ଏଥିରେ ବହୁତ କ୍ରୋଧ ପ୍ରକାଶ କରିକିରି କହିଲେ ମୁଁ ନିଜେ ଆକୁ ହତ୍ୟା କରିବି। ତ
ଆରେ ତୋର ହରି ଯୋଉ କହୁଛୁ ତୋର ହରି ସବୁଠି ଅଛନ୍ତି ତୋର ହରି କ୍ୱାସ ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦିଶେ ଯଦି ତୁ କହୁଛୁ ହରି ସର୍ବତ୍ର ଅଛନ୍ତି ତାହେଲେ ସ୍ତମ୍ଭରେ କାହିଁକି ଦେଖାଯାଉନାହାନ୍ତି ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ସେମାନେ କୁହନ୍ତି ଭଗବାନ ନାହାନ୍ତି ତେଣୁ ପ୍ରଣାମ ମାନେ ହଁ ଦୃଶ୍ୟତେ ଭଗବାନ ଦେଖାଯାଉଛନ୍ତି ଭଗବାନ ତାଙ୍କୁ ଦର୍ଶନ ଦେଉଛନ୍ତି ତେଣୁ ପ୍ରହ୍ଲାଦ ମହାରାଜ କଥା ଶୁଣି ହିରଣ୍ୟକଶିପୁ ବହୁତ କୃତ ପ୍ରକାଶ କରିକିରି ଯେତେବେଳେ ଗୋଟେ ମୁଷ୍ଟି ପ୍ରହାର କରିଛନ୍ତି ସେ ସ୍ତମ୍ଭରେ ସେ ସ୍ତମ୍ଭଟି ଭାଙ୍ଗି ଯାଇଛି ଏବଂ ସେଠି ଭଗବାନ ନୃସିଂହ ଆବିର୍ଭାବ ହୋଇଛନ୍ତି ସତ୍ୟଂ ବିଧାତ୍ମ ଭୂତେଷୁ ଅଖିଳେଷୁ ଚାତ୍ମନ ଅଦୃଶ୍ୟତଭୂତମ ରୂପମ ଉଦ୍ଭାନ ସ୍ତମ୍ଭେ ସବାୟା ମୃଗଂ ମମାନୁଷମ୍ ସତ୍ୟଂ ବିଧାତ୍ମ ନିଜଭୂତ ଭାଷିତମ୍ ତାଙ୍କର ନୃତ୍ୟ ବ୍ରହ୍ମାଙ୍କର କଥାକୁ ସତ୍ୟ କରି ସତ୍ୟରେ ପରିଣତ କରିବା ପାଇଁ ଭଗବାନ ସେଠି ଆବିର୍ଭାବ ହେଇଛନ୍ତି ବ୍ୟାପ୍ତିଙ୍କ ଭୂତେଷୁ ଅକ୍ଲେଶ ଚାତ୍ମନ ଭଗବାନ କୋଣ ଅନୁକୋଣରେ କୋଣ ଅନୁକୋଣରେ ଭଗବାନ ରହିଛନ୍ତି ସବୁଠାରେ ବ୍ୟାପ୍ତ ହେଇକି ରହିଛନ୍ତି ସବୁକିଛି ଭଗବାନଙ୍କର ଶକ୍ତି ଭଗବାନ ସବୁଠାରେ ବିଦ୍ୟମାନ ଅଛନ୍ତି ତେଣୁ ଯଦିଓ ସେ ଅଦୃଶ୍ୟ ଥିଲେ କିନ୍ତୁ ଗୋଟିଏ ଅଦ୍ଭୁତ ରୂପ ଧାରଣ କଲେ ସ୍ତମ୍ଭ ସେଭାୟା ନ ମୃଗମ ନା ମନୁଷ୍ୟ ମୃଗ ବା ମନୁଷ୍ୟ ପଶୁ ଶରୀର ନୁହଁ କି ମନୁଷ୍ୟ ଶରୀର ନୁହଁ ସିଂହ ଶରୀର ଧାରଣ କରିଛନ୍ତି ଏ ସିଂହର ମସ୍ତକ ଧାରଣ କରିଛନ୍ତି ଏବଂ ମନୁଷ୍ୟର ଶରୀର ଧାରଣ କରିଛନ୍ତି ଏଇଭଳି ଭାବରେ ସେ ଆବିର୍ଭାବ ହୋଇଛନ୍ତି ଜୟ ଭଗବାନ ସିଂହଦେବ ତେଣୁ ନୃସିଂହଦେବ ଯେତେବେଳେ ଦେଖିଲେ ଅପୂର୍ବ ମୂର୍ତ୍ତି ଏସବୁ ଦେଖିଲେ ହିରଣ୍ୟକଶିପୁ ଚିନ୍ତା କରିପାରିନଥିଲା ଏଭଳି ଗୋଟେ ଜୀବ ହେଇପାରିବ ସେ କହିଥିଲେ ବ୍ରହ୍ମାଙ୍କୁ କହିଥିଲେ ତୋର ବିଶିଷ୍ଟଭ୍ୟ ମୃତ୍ୟୁମା ମମ ପ୍ରଭୁ ଯଦି ମୋତେ ବର ଦେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କର ସୃଷ୍ଟ କେହି ଜୀବ ମୋତେ ହତ୍ୟା କରିପାରିବ ନାହିଁ ଏଇ ବର ମାଗିଥିଲେ କିନ୍ତୁ ଭଗବାନ ନୃସିଂହଦେବ ବ୍ରହ୍ମାଙ୍କ ଦ୍ୱାରା ସୁସ୍ଥ ଜୀବ ନୁହନ୍ତି ହିରଣ୍ୟକଶିପୁ ଯେଉଁ ବର ମାଗିଥିଲେ ଦିନରେ ମରିବ ନାହିଁ ରାତିରେ ମରିବ ନାହିଁ ଭଗବାନ ତାକୁ ସନ୍ଧ୍ୟାବେଳେ ମାରିଛନ୍ତି ଭୂମିରେ ମାରିନାହାନ୍ତି ଜଳରେ ମାରିନାହାନ୍ତି ଆକାଶରେ ମାରିନାହାନ୍ତି ନିଜର କୋଳରେ ରଖି ମାରିଛନ୍ତି ଅସ୍ତ୍ରରେ ମାରିନାହାନ୍ତି ଶସ୍ତ୍ରରେ ମାରିନାହାନ୍ତି ନିଜର ଅଦ୍ଭୁତ ନଖ ଦ୍ୱାରା ତାକୁ ହତ୍ୟା କରିଛନ୍ତି ତାର ଛାତିକି ଚିରି ଦେଇଛନ୍ତି ଏବଂ ଭଗବାନର ରୂପ ଧାରଣ କରିଛନ୍ତି ସେ ମନୁଷ୍ୟ ଶରୀର ନୁହନ୍ତି କି ପଶୁ ଶରୀର ନୁହନ୍ତି ତେଣୁ ବ୍ରହ୍ମାଙ୍କର ସମସ୍ତ କଥାକୁ ରକ୍ଷା କରି ଭଗବାନ ନୃସିଂହଦେବ ହିରଣ୍ୟକଶିପୁ ହତ୍ୟା କରିଛନ୍ତି ଏବଂ ପ୍ରହ୍ଲାଦ ମହାରାଜକୁ ତାଙ୍କୁ ଅଭୟ ପ୍ରଦାନ କରିଛନ୍ତି ଏଭଳି ଭାବରେ କୃଷ୍ଣଦେବଙ୍କର ବହୁତ କଥା ରହିଛି ପ୍ରହ୍ଲାଦ ମହାରାଜ ତାଙ୍କୁ ସ୍ତୁତି କରିଛନ୍ତି ଏଭଳି ଭାବରେ ଭଗବାନଙ୍କର ଏ ନୃସିଂହଦେବଙ୍କର ଆବିର୍ଭାବ କଥା ଆମେ ସଂକ୍ଷେପରେ ବର୍ଣ୍ଣନା କଲେ ତେଣୁ ଆଗରେ ଭଗବାନଙ୍କର ଅଭିଷେକ କାର୍ଯ୍ୟକ୍ରମ ରହିଛି ତେଣୁ ଆମ କଥାକୁ ଏଠି ବିଶ୍ରାମ ଦେବା ଜୟ ଭଗବାନ ନୃସିଂହଦେବ ପ୍ରହ୍ଲାଦ ମହାରାଜ କି
ମହାରାଜ।